नमो भगवते वासुदेवाय। श्रीमद्भगवद्गीतार तृतीय अध्याय मैंने पाठ करुथिले। श्री कृष्ण अर्जुन को कर्म परंपरार बा निष्काम कर्म परंपरार सदाचार प्रमाण दौंट तस्मात् असक्त सततम कार्य कर्म समाचारे। अर्जुन तस्मात् असक्त सततम कार्य कर्म समाचार निष्काम कर्म जुगर जो सूत्र टी बता दुईट विभाजन रहिला। प्रथम विभाजन है जो मान संपूर्ण रूप से श्रद्धा आसी जाइए भक्ति रे जीवन रोटे स्वाद आसी आसी भगवान भजन करवा भगवान सेवा करवा अन्य भाषा कह भगवत चेतना रही जो मान जीवन पूरा लक्ष्य ही जाइए से कर्म त्याग कले दोष ना स्त्री पुत्र कन्या गृह कर्म सबकि त्याग करें कहीं भगवत प्रति भगवान प्रति आसक्ति आसी जाइए जब प्रश्न कर प्रश्न करेंगे अपराध हो पारे नहीं कर्म भगवत आसक्ति ना भगवत आसक्ति अर्थ भगवान प्रति आसक्ति गले जगत समस्त कर्म समस्त प्रति पूर्ण हो कहीं जीव हूँ आत्मा ना जीव शरीर भाविले शरीर पर बहुत कर्म अच्छे कि आत्मा पर किसी कर्म ना आम शरीर भावचे शरीर चेतन अच्छे मोर एक दायित्व मोर पितार दायित्व मातार दायित्व देशर दायित्व देहर दायित्व सब शरीर पर सब तैयारी ना जिते भी राग द्वेष जहा सब आस जीवन देखो इंग्लीश जाक अनसल्व प्रॉब्लम ये समस्या किसी समाधान ना कि भगवान गोटे रास्ता दौरान ना जीव तो ये कर्म कर शरीर पा थो कर्म कर शरीर पा थो कि कर्म कर आसक्ति तार जाऊनि निष्काम भगवत अर्पित कर्म भगवान कर्म कर निष्काम भाव करम फल आशा रखी कर्तृत्व अभिमान रखी कर्म कर धीरे धीरे तुम्हें कौन हम गोटे स्थित को जीव जो तुम तुम चित्तटा निर्मल हम तुम ज्ञान आसो ज्ञान आसे तुम विमल भक्तिर अधिकारी महत कृपा पाइल विमल भक्तिर अधिकारी हम यहाँ भगवान गोटे सोपान देले द्वितीय रास्ता। प्रथम रास्ता हूँ जादृच्छिक महत कृपा जार पूर्वर बहुत संस्कार रही अंतर काम क्रोध बा विकार गुड़िक ना कि गोटे सरल सी गोटे सरल स्वभाव व्यक्ति तार आकस्मिक महत कृपा से पाईला ता हृदय ये श्रद्धार उत्पन्न हुए कर्म त्याग कले तार दोष लगे ना से कर्म कर्म न कर दोष लगे ना कहीं चित्त शुद्धि कर्मटा करुचे निष्काम कर्मटा करुचे गोटे चित्त शुद्धि चित्त शुद्धि अर्थ ज्ञान स्तर अर्थ मुझे आत्मा पूर्व से सब रिपीट कर शरीर नुह शरीर जेकोसी प्रकार सुख दुख मान अपमान जहा सब रही ସେଇଟା କେବେ ହେଲେ କାରଣ ଗୀତାର ଆରମ୍ଭଟା ଗୋଟେ ସରଚେତନର ଆରମ୍ଭ ହେଇଛି ଗୀତାରେ ଗୀତାରେ ସେ ଯେଉଁ ପ୍ରଶ୍ନ ପଚାରିଛନ୍ତି ସେଟା ସରଚେତନାର ପ୍ରଶ୍ନ ପଚାରିଛନ୍ତି ସେଇଠୁ ଆତ୍ମଚେତନା କଥା ଆସିଛି ପ୍ରଥମେ ଯେଉଁ ପଚାରିଲେ ନା କଣ ଧୃତରାଷ୍ଟ୍ର ପ୍ରଥମ ପ୍ରଶ୍ନ ପଚାରିଲେ ନା ଧର୍ମ କ୍ଷେତ୍ରରେ କୁରୁକ୍ଷେତ୍ରରେ ସମାବେତା ଯୁଜୁଶ୍ଚାଲ ମାମ କା ପାଣ୍ଡବ ଆସିବ କି ମକରବତ ସଞ୍ଜୟ ସେଠୁ ଉନ୍ନତ ଭାବରେ କିଛି ପଚାରିନାହିଁ ସେ ଆଗେ ସରଚେତନରେ କହିଲେ ମାମ କା ପାଣ୍ଡବ ଭେଦରାଶି ଦେଖି ପ୍ରଭାସୀ ଲେଖିଛନ୍ତି ମାମକା ପାଣ୍ଡବ ସେ ସରଚେତନଟାକୁ ସେଠି ଇଣ୍ଡିକେଟ୍ କରିଦେଉଛୁ ମୋ ପୁଅ ଆଉ ପାଣ୍ଡବ ମାନେ କ'ଣ ସରଚେତନ ତାଙ୍କର ଏଥିରେ ଆସକ୍ତିରା ଯଦି କହିଥାନ୍ତେ ପାଣ୍ଡବ ମାନେ ବା କ'ଣ ସେମାନେ କରୁଛନ୍ତି ଆମର ବଂଶଜମାନେ କ'ଣ କରୁଛନ୍ତି ତାହେଲେ ଜଣାପଡ଼ିଥାନ୍ତି ତାଙ୍କ ସରଚେତନା କମ୍ ରହିଛି ସେ ଟିକିଏ ଉପରକୁ ଯାଇଛନ୍ତି କିନ୍ତୁ ସେ ପୁରା ବଡିଲି କନସେପ୍ସନ୍ରେ ଅଛନ୍ତି ଶାରୀରିକ ଧାରଣାରେ ଅଛନ୍ତି ସେଥିପାଇଁ ସେ ଅଲଗା କରିକି କହୁଛନ୍ତି ମାମକା ପାଣ୍ଡବ ମୋର ଆଉ ପାଣ୍ଡବ ମାନଙ୍କର ମାମକା ଏଇ ଦେହ ଦେହ ଚେତନା କୁହାଯାଏ ଶରୀର ଚେତନା କୁହାଯାଏ ଏ ଯିବାର ଗୋଟେ ବହୁତ ବଡ଼ ବାଧକ ଏ ଶରୀର ଚେତନାରୁ ମୁକ୍ତି ପାଇବା ପାଇଁ ଶରୀର ଚେତନା କେବଳ କର୍ମ ନୁହେଁ ପୁଣି ଶରୀର ଡିମାଣ୍ଡର ଯେଉଁ ରହିଲା ଆହାର ନିଦ୍ରା ଭୟ ମୈଥୁନ ଏ ୟା ପାଇଁ କର୍ମ ବ୍ୟବସ୍ଥା କରୁ କରୁ ଏଣେ କର୍ମାଶକ୍ତି ହେଇସାରିଲାଣି ପୁଣି ଏଇଟା ଶରୀର ବେଳକୁ କର୍ମାଶକ୍ତି ବେଳେ ଯେଉଁ ଦୁଃଖ ପାଇଥିବ ତା ଭିତରେ କର୍ମର ପ୍ରତିକ୍ରିୟା ବି ତିଆରି ହେଇଥିବ କାରଣ ସଂସାର ବିଷୟ ଭୋଗ କରୁ କରୁ ଧନ ଆଣୁ ଆଣୁ ସ୍ତ୍ରୀ ପିତ୍ର ପିଲା ସାଙ୍ଗେ ରହୁ ରହୁ ସେଥିରେ ରାଗ ଦ୍ୱେଷ ହେଇ କାହା ସାଙ୍ଗେ ଝଗଡ଼ା ଝାଣ୍ଟି ହେଇ କାହାକୁ ମର୍ଡର କଲାଣି କାହାକୁ ବାଡ଼େଇଲାଣି କେଉଁଠି କ'ଣ କଲାଣି ପୁଣି କର୍ମ ତିଆରି ହେଇଗଲା, ପୁଣି ସେ କର୍ମ ପାଇଁ ପୁଣି ଗୋଟେ ସ୍ୱର ପାଇଲା। ଜୀବ ଗୋଟେ ଜନ୍ମଚକ୍ର, ଜନ୍ମଚକ୍ରରେ କ'ଣ, ଜନ୍ମଚକ୍ରର ନାଁ ହେଉଛି କର୍ମଚକ୍ର। ଜନ୍ମ ମୃତ୍ୟୁ ଚକ୍ର ଏଇଟା କର୍ମଚକ୍ର ସୃଷ୍ଟି ହେଉଛି। କର୍ମଟା କେମିତି କେଉଁଠି ଆସୁଛି କରିବା ପାଇଁ ନା ଶରୀର ଚେତନାରୁ। ଆଉ ସ୍ୱର ଚେତନା ଜୀବରେ ଯିବ କେମିତି, ସ୍ୱର ତ ଅଛି ନା, ଚେତନାଟା ଯିବ କେମିତି? ଆମେ ଆତ୍ମା, କିନ୍ତୁ ଆତ୍ମାଟା ବର୍ତ୍ତମାନ ଯାହାକୁ ରହିଛି ଶରୀରରେ, ତାହେଲେ ଅଟୋମେଟିକ ସ୍ୱର ଚେତନା ଆସିବ। ଗୋଟେ ଛୁଞ୍ଚିଟା ଫୁଟି ଦେଲା ବେଳକୁ, ଗୋଟେ କଣ୍ଟାଟା ଲାଗିଗଲା ବେଳକୁ କ'ଣ ହେଉଛି ଆମ ଦେହରେ? କଷ୍ଟ ହେଉଛି, ଆମେ ତ ଫ୍ରି ହେଇପାରିବାନି ଏତେ ଶୀଘ୍ର। କେହି ଆମେ କହିବାନି ଯେ ମୁଁ ଶରୀର, ମୁଁ ଆତ୍ମା ନୁହେଁ, ମୋର ଖାଇବିନି। ଆଉ ନ ଖାଇଲେ ରୋଗ ହେଇଯିବ, ସେଠୁ ଯାଇ ପୁଣି ଏବାଟେ ଖାଇବାନି, ପାଟି ବାଟେ ଖାଇବାନି, କ'ଣ ସେ ଶିର ବାଟେ ଦେଉଛନ୍ତି କ'ଣ ସେଇଟା ସାଲାଇନ୍ ଦେବେ? ଖାଇବ ତୁମେ, କାରଣ ତୁମେ ସ୍ୱର ଚେତନାରେ ଅଛ ନା। କିନ୍ତୁ ସ୍ୱର ଚେତନାରେ ଥିଲେ କ'ଣ ହେଉଛି, ସ୍ୱରଟା ଆତ୍ମା ସୂକ୍ଷ୍ମ ଅଂଶଟା ଯୋଉ ରହିଛି, ସେ ଭଗବାନଙ୍କର ଅଂଶ, ତାର ବହୁତ ପୋଟେନ୍ସିଆଲ ଜିନିଷଟା, ସବୁ ଶକ୍ତି ସେ ଶରୀରକୁ ଦଉଛି। କିନ୍ତୁ ଶରୀର କ'ଣ, ଅନାଦିକାଳରୁ ଶରୀର ସିଏ ରହି ରହିକି ଶରୀର ଯୋଉ ପ୍ରଭାବଟା ଆତ୍ମା ଉପରେ ପଡ଼ିଯାଇଛି। ତେଣୁ ଆତ୍ମା ଯେମିତି ଗୋଟେ ବଳବାନ ଲୋକଟା, ଗୋଟେ ବହୁତ ବଡ଼ ବଳବାନ ଲୋକ, ଗୋଟେ ହାତୀଟାକୁ ତାକୁ ପୁରେଇଦେବା ଗୋଟେ କାଦୁଅ ଭିତରେ, ସେ ଯେତେ ବଳ ପ୍ରୟୋଗ କଲେ ବି ସେ ଆଉ ବାହାରି ପାରିବେନି, କାରଣ ସେ ପଶିଗଲା ଦଣ୍ଡାଲ ଭିତରେ, କାଦୁଅ ଭିତରେ ପଶିଗଲା, କଦରମ ଭିତରେ ପଶିଗଲା। ତା ବଳ ପ୍ରୟୋଗର ଅର୍ଥ ସେଠି ସେ ଭିତରକୁ ଯିବ। ଗୋଟେ ଯେତେ ବଳବାନ ଜନ୍ତୁଟା ହଉ, ସେତେବେଳେ ଯେତେ, ସେଥିପାଇଁ ଯୋଉ ଗାଡ଼ି ଗୁଡ଼ାକ ସବୁ ଦେଖେ, ଯୋଉ ଆମର ସବୁ ସଂକୀର୍ତ୍ତନ ଗାଡ଼ି ନଉଥିଲୁ, ଯୋଉଠି କାଦୁଅ ଦେଖିବ, ଯୋଉଠି ଗାଡ଼ି ଦେଖୁଛ, ଗାଡ଼ି ଫସୁଛି ମାନେ ସାଙ୍ଗେ ସାଙ୍ଗେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବ, ଆଉ ଚଲେଇବନି, ତ ଖୋଳା ଖୋଳି କରି ତଳେ ଇଟା ଦେଖି, ତୁମେ ଯଦି କହିବ ମୁଁ ତା ଦେହରେ ସ୍ପିଡ଼ଟା ବଢ଼େଇବି, ସ୍ପିଡ଼ ବଢ଼େଇ ତୁମ ଗାଡ଼ିଟା ଆଉ ଦବିବ, କାହିଁକି ତୁମ ଭୂମିଟା ସପୋର୍ଟ କରୁନି ନା, ତୁମେ ପୁଣି ଗାଡ଼ିଟା ଚଲଉଛ କେମିତି? ଯେ ବୁଦ୍ଧିମାନ ଡ୍ରାଇଭର ସେ କେବେ ସେମିତି କରିବନି, ସେ ଚାହିଁବ ତ ପଛକୁ ଟିକେ ଗଡ଼େଇବ, ନହେଲେ ସିଧା ଗାଡ଼ି ଷ୍ଟାର୍ଟ ବନ୍ଦ କରିଦେବ, କରି ଖୋଳା ଖୋଳି କରି ଇଟା ଗୋଟା ସେଟଅପ୍ କରି ତାପରେ ଷ୍ଟାର୍ଟ କରିବ। ତୁମେ ତା ଦେହରେ ମାରିବ, ସେଟା ଯିବ ଯେତେ ଚାହିଁବ, ମୁଁ ଗୋଟେ ଏଇ ସ୍ୱରଚେତନରୁ ପଳେଇଯିବି, ଯେତେ ପ୍ରକାର ସେ ଚେଷ୍ଟା କରିକି ଭାବୁଛି ନା ଆଉ କ'ଣ, ଟଙ୍କା ରୋଜଗାର କରିଦେଲେ ମୋର ଗୋଟେ ସମସ୍ୟା ହେଇଯିବ, ଏଇଟା କରିଦେଲେ ମୋର ସମସ୍ୟା ହେଇଯିବ, ଜ୍ଞାନ ଆସିଗଲେ ସମସ୍ୟା, ତୁମେ ଯାହା ବି କର ତା ଦେହରେ ଫସି ଫସିକା ଯିବ। ହାତୀଟା ଯେମିତି ବଳ ପ୍ରୟୋଗ କରିକି ସେ ଚାହୁଁଛି ମୁଁ ଉଠିବି, ସେଟା ହେଇପାରିବନି। ସେଟା ଗୋଟେ ବ୍ୟକ୍ତି ଯେତେ ପ୍ରକାର କୌଶଳ ଚିନ୍ତା କଲେ ବି ସେ ସ୍ୱରଚେତନରୁ ବାହାରି ପାରିବନି। ସେ ଦେଶ ସେବା କରୁ, ଜାତି ସେବା କରୁ, ଅଲଟିମେଟଲି ଯେତେ ଦାନ ଦଉ, ଦାନ ପୁଣ୍ୟ ଯେତେ ଯାହା କରୁ, ଜଗତରେ ଯେତେ ହ୍ୟୁମାନିଟାରୀ ୱାର୍କ ଅଛି, ସବୁ କଲାପରେ ସ୍ୱରଚେତନ ବାହାରି ପାରିବନି। ସେଥିପାଇଁ ତାକୁ ଗୋଟିଏ ରାସ୍ତା ଦିଆହେଲା, ଏ ଭକ୍ତି ମାର୍ଗ ତାକୁ ଦିଆ, ଭକ୍ତି ମାର୍ଗରେ ଖଣ୍ଡେ ବସିଗଲା ଯେ ତୁମେ ସ୍ୱରଚେତନା ପଡ଼ିବ, ତା ନୁହେଁ ଦେଖୁନା ପ୍ରସାଦ ପାଇଲା ବେଳେ ତମ ମୁଣ୍ଡ ହବ, ତାକୁ ଟିକେ ଅଧିକା ସବ୍ଜି ଦେବ, ତମ ମୁଣ୍ଡ ଗରମ ହେଇଯିବ, ମୋ ପାଇଁ କାହିଁକି ସବ୍ଜି ନାହିଁ, ଏଇଟା 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 ଗୋଟେ ସ୍ୱରଚେତନା ଜିନିଷ। ତୁମେ ନ କହିଲେ ବି ତମ ଫିଲିଙ୍ଗସ ଆସିଯିବ, ତୁମେ କ'ଣ କରିବ? ଗୋଟେ ଯିବ ଯେ ଖାଲି ଭକ୍ତି ଚାଲି ଆସିଲେ ହବନି ନା, ଭଗବାନ ସେ ଦେଲେ ନା, ତୁମେ ନିଷ୍କାମ କର୍ମ କରିକି ଚାଲ, କାହିଁ ସ୍ୱରଟା ଆମକୁ ଧରିକି ରଖିଛି ନା, ସ୍ୱରଟା ପୁରା ଗୋଟେ ଆତ୍ମା ପଶି ଯାଇଛି ପୁରା, ଏ ସ୍ୱର ରୂପ ଗୋଟେ କାଦୁଅରେ କଦର୍ମରେ ସେ ପଶି ଯାଇଛି, ବାହାରି ପାରିବନି। ତେଣୁ ବର୍ତ୍ତମାନ କ'ଣ କରିବାକୁ ପଡିବ, ଭଗବାନ ରାସ୍ତାଟା ଦଉଛନ୍ତି ଏ କଥା, ଅନାସକ୍ତ ଭାବରେ କର୍ମ କର, କର୍ମଟା ପୁଣି ମୋତେ ଅର୍ପଣ କର, ଧୀରେ ଧୀରେ ତୁମେ ଖସିବ, ତୁମେ ବେଶୀ ଯିଏ ଯିଏ ଯୋଉ କୁହନ୍ତି ଆମର ଯୋଉଗୁଡ଼ାକରେ ଖସରା ରାସ୍ତା, ଯୋଉଟା ସେଟା ତୁମେ ବେଶୀ ଜୋର ଚାଲିବନି, ବେଶୀ ଧୀରେ ଧୀରେ ଯିବାକୁ ପଡିବ, ପାଦ ଚାପିକି ଯିବାକୁ ପଡିବ, କ'ଣ ଖସି ପଡ଼ିବ ତୁମେ? ସେଟା ସ୍ୱରଚେତନା ତୁମେ ଫଟାଫଟ ବାହାରି ପଳେଇବ, ତୁମେ ତପ କରିଦେବ, ଯୋଗ କରିଦେବ, ଏଇଟା କରିଦେବ, ସେଟା ହେଇପାରିବନି, ସେଟା ଗୋଟେ ଅନାଦି କାଳର କଥା। ତେଣୁ ଭଗବାନ ଯେମିତି କହୁଛନ୍ତି, ଆଚାର୍ଯ୍ୟମାନେ ଯେମିତି କହୁଛନ୍ତି, ଆମେ ସେଇ ପଥରେ ଅପେକ୍ଷା କରି ରହିବାକୁ ପଡିବ। ଶାରୀରିକ ଚେତନା ଗୋଟେ ବାହାରିବାଟା ତ ସହଜ ଜିନିଷ ନୁହେଁ, ବହୁତ ବଡ଼ ଜଣେ ବହୁତ ଦିନ ଭଜନ ସାଧନ କଲେ ସେ ସ୍ୱର ପୁଣି ତାକୁ ଖାଇଦେଉଛି। ଭଗବାନ ଯୋଉ ଜିନିଷଟା କହିଲେ ସର୍ବଧର୍ମାନ ପରିତ୍ୟଜ, ସେଟା ବି ଆସିପାରିବନି। ଗୋଟେ ଭଗବାନ ସର୍ବଧର୍ମାନ ଛାଡ଼ିଦିଏ, ଭଗବାନ କହିଲେ ଅନନ୍ୟ ଚିନ୍ତନ ଯୋଜନା ପରିଯୁପାସେ ତେଇ ସମ ନିତ୍ୟାଭିଯୁକ୍ତ ଧର୍ମ କଥା ପରେ ଯାଇ କହିଲେଣି, ସବୁ ଧର୍ମ ଛାଡ଼ିକି ମୋର ଶରଣ ନିୟମ ତୁମକୁ ରକ୍ଷା କରିବି, ତା ପୂର୍ବରୁ ଏଟା ବି କହିଦେଇଛନ୍ତି, ତୁମେ ଖାଲି ମୋର ଶରଣ ନିଅ, ମତେ ଭଜନ କର। କିନ୍ତୁ ଜୀବ କରିପାରିବନି, ଜୀବର ରହିଲା ମନ ଇନ୍ଦ୍ରିୟ ବୁଦ୍ଧି ଶରୀର ସମସ୍ତଙ୍କର ଗୋଟେ ଡିମାଣ୍ଡ ରହିଛି, ଆରେ ସମସ୍ତଙ୍କ ଡିମାଣ୍ଡକୁ ଫୁଲଫିଲ୍ କଲାବେଳକୁ ଦେହ ଆତ୍ମାର କିଛି କାମ ହେଇପାରୁନି, ଆଡ଼େ ମ୍ୟାନେଜ୍ କାମ ବି ହଉନି, ତୁମେ ଗୋଟେ ମ୍ୟାନେଜ୍ କରିକି ଭାବିବ ମୁଁ ଗୋଟେ କିଛି କରିଦେବି, ସେ ବି ହଉନି। କାରଣ ସ୍ୱର ବହୁ ପ୍ରକାର, ସେ ଲେଖିଲେ ଶରୀର ଅବିଦ୍ୟା ଜାଲ, ପୂର୍ବ ସବୁବେଳେ କହୁଛନ୍ତି ଗୋଟେ ବ୍ୟାଡ୍ ବାର୍ଗେନିଂ, ଆଉ ସ୍ୱର ପାଇବା ମାନ ଅର୍ଥ ଗୋଟେ ବ୍ୟାଡ୍ ବାର୍ଗେନିଂ ଆମେ କରିଦେଇଛେ। ଏନିସର୍ଟ ବଡି ତୁମେ ଯେକୌଣସି ଗୋଟେ ବଡି ପାଅ, ହ୍ୟୁମାନ ବଡି ହଉ, ଏନିସର୍ଟ ହଉ, ଆଣ୍ଡ ହଉ, ଡେମିଗଡ୍ ବଡି, ଅପ୍ ଟୁ ଡେମିଗଡ୍ ବଡି, ଗୋଟେ ଦେବତା ସ୍ତରରେ ପ୍ରଧାନ ଗୋଟେ ବାର୍ଗେନିଂଟା, ବ୍ୟାଡ୍ ବାର୍ଗେନିଂ, ବାର୍ଗେନିଂ ଗୁଡ୍ ବାର୍ଗେନିଂ, ଗୋଟେ ବ୍ୟାଡ୍ ବାର୍ଗେନିଂ, ବଡି ମିନ୍ସ ବ୍ୟାଡ୍ ବାର୍ଗେନିଂ, କିନ୍ତୁ ଭଲ ହବ, ବେଷ୍ଟ ୟୁଜ୍ ହବ ଯେତେବେଳେ କାରଣ କାହିଁକି ବେଷ୍ଟ ୟୁଜ୍ କରୁଛି, ବଡିର ବେଷ୍ଟ ୟୁଜ୍ ନୁହେଁ, ବଡିଟାକୁ ବେଷ୍ଟ ୟୁଜ୍ କରୁଛେ କିନ୍ତୁ ଆତ୍ମାର ଉଦ୍ଧାର ପାଇଁ, କାରଣ ଆମେ ହଉଛୁ ଆତ୍ମା, ବାଧକ ହେଇଛି ଶରୀର, ସବୁ ଜନ୍ମରେ ବାଧକ ଶରୀର ହେଇଛି, କିନ୍ତୁ ଏଇ ମନୁଷ୍ୟ ଜନ୍ମରେ ଯେତେବେଳେ ଭକ୍ତି ମାର୍ଗ ରହିଲେ ଏଟା ଆମ ଫେଭରେବୁଲ୍ ହେଲା, କାହିଁକି ନା ଶରୀରଟାକୁ ଏମିତି ତିଆରି କରାଯାଇଛି ତାର ପଥ ଭିତରେ, ତୁମେ ଶରୀରରୁ ଜନ୍ମ ପରଠୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେ ଚ୍ୟାଲେଞ୍ଜେସ୍ ଆସିବ ତୁମେ ସହିବାକୁ ପଡ଼ିବ, ତୁମେ ସେଟା ନ ସହି ପାରିଲ ଆତ୍ମ କାମ କରିପାରିବ ନାହିଁ। ଆମେ କ୍ରୋଧକୁ ସହିବାନି ତାହେଲେ କଣ ହବ, କାହାକୁ ମର୍ଡର କରିଦବ ନା କା ବାଡ଼େଇ ଦବ, ଗଲା ଆତ୍ମା କାମ ଗଲା, ଜେଲ ପଶ, କାମନାର ଉତ୍ପୀଡ଼ନ ଆସିବ ତାକୁ ତୁମକୁ ସହାୟ କରିବାକୁ ପଡ଼ିବ, ତୁମେ ତୁମେ ଓଭର ଆଟାଚ୍ଡ ହେଇଗଲ, ପାପ ହେଇପାରେ ନା, ଭୁଲ କାମ ରାସ୍ତାକୁ ପଳେଇଯିବ, କୋର୍ଟ କଣ କରିଦବ, ସେ ଗଲା, ଯାହା ତୁମେ ଟିକେ ଓଲଟା ଓଲଟା ସୋଲଟା ଓଡ଼ିଆରେ ଯାହା କୁହନ୍ତି ନା, ଟିକେ ପଟ ସେପଟ କରିବ ମାନେ ଆତ୍ମକର୍ମର ବାଧକ, ବ୍ୟାଡ୍ ବ୍ୟାର୍ଗେନିଂ। ତେଣୁ ଗୋଟେ ଜୀବର ଯଦି ପ୍ରକୃତ ଚିନ୍ତା କରିକି ଆମେ ଦେଖିବା, ତାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଗୋଟେ ଅସହାୟ ଅବସ୍ଥାରେ ଅଛି, ତାର ଗୋଟେ ସେଫ୍ ଆଣ୍ଡ ସିକ୍ୟୁର ପୋଜିସନ୍ ଆର୍ ନାହିଁ, ତାର ଡେଥରୁ ବାର୍ଥରୁ ଡେଥ୍ ପର୍ଯ୍ୟନ୍ତ, ତାର ଏନି ଟାଇମ୍ ଏନି ଟାଇପ୍ ଅଫ୍ ଚ୍ୟାଲେଞ୍ଜେସ୍ ବିକମ୍, ଯେକୌଣସି ସମୟରେ ଯେକୌଣସି ପ୍ରକାର ଗୋଟେ ଚ୍ୟାଲେଞ୍ଜ ଆସିପାରେ, କିଛି କହିହବନି, କେତେବେଳେ କାମ ଆସିପାରିବ, କେତେବେଳେ କ୍ରୋଧ ଆସିପାରିବ, କିଛି କିଛି ମାନେ କୌଣସି ଜିନିଷକୁ କାହାର ଗୋଟେ ସିକ୍ୟୁର ନାହିଁ। କେହି କେହି ଭାବିବା ଉଚିତ ନା, ବଡ଼ିରେ ଥିଲା ଭିତରେ ମୋର କିଛି ହବ ନାହିଁ, ନା ଏଇ ଚ୍ୟାଲେଞ୍ଜେସ୍ ଆମେ ଦେଇପାରିବାନି, ଓଲ୍ଡେଜ୍ ପର୍ଯ୍ୟନ୍ତ ଆମର ସବୁକିଛି ରହିଛି, କେବଳ କାମନାଟା ନୁହେଁ, ସବୁ ପ୍ରକାର ଜିନିଷ ରହିଛି। ଏ ବୁଢ଼ା ଲୋକଟା ମର୍ଡର କରିଦେଉଛନ୍ତି, ଦେଖୁ ନା, ଆସିକି ମର୍ଡର ନ କରିବେ ନିଜେ ମରିଯିବ, ସେସବୁ ଆତ୍ମହତ୍ୟା କରିବ, ଆଉ ଶରୀର ବି ମିଳିବନି, କାରଣ ସେ ଚ୍ୟାଲେଞ୍ଜେସ୍କୁ ଫେସ୍ କରିପାରୁନାହାନ୍ତି। ସେସବୁ ଦେଖୁ ନା, ବୁଢ଼ା ବୁଢ଼ୀ ଗୁଡ଼ାକ ବିଷ ପିଉଛନ୍ତି, କିଆ ବର୍ତ୍ତମାନ ତ ବିଷ ବିଷ ପିଉନାହାନ୍ତି, ଲୋକ ଗୁଡ଼ାକ ଜାଣିଦେଲେଣି ତ ସବୁ ନେଟ୍ ଫେଟ୍ରେ, ଆଉ କ'ଣ ବିଷ ବିଷ ପିଉଛନ୍ତି, ହଁ ବିଷ ପିଇବା ଆଉ କ'ଣ ସେଟା ରସି ଲଗେଇବା ଏଗୁଡ଼ାକ ଆଉ କରୁନାହାନ୍ତି। ଆରେ ସେଟା କରିବା ପୂର୍ବରୁ ଲୋକ ଏତେ ଦୁଃଖରେ ଅଛନ୍ତି, ତାଙ୍କୁ ସେ ବିଷ ପିଇବା ରସି ଯେଉଁ ରୋଗ ଗୁଡ଼ାକ ସେଗୁଡ଼ା ତାଙ୍କୁ ହେଇଯାଉଛି, ଆରେ ବରଂ ବିଷ ପିଇକି ରୋଗ ସେ ହଉଥିଲେ ସେ ତ ମରିଯାଉଥିଲେ ମରିଯାଉଥିଲେ, ଏଇ ଯେଉଁ ରୋଗ ହେଉଛି ମାନେ ଏତେ ମାନସିକ ଚିନ୍ତାର ଲୋକମାନେ ରହୁଛନ୍ତି, ସେଟା ସବୁ ପୁରା ରୋଗ, ମାନେ ଏତେ ଦୁଃଖ ଲାଗୁ ଦେଖିଲ, ଆରେ କୌଣସି ଗୋଟେ ଆମେ ଦେଖିନଥିଲୁ ଛୋଟ ପିଲାବେଳେ ଗୋଟେ 70 ବର୍ଷ 80 ବର୍ଷର ଲୋକ ବି ଚାଲି ଚାଲି ଯାଉଥିଲା, ସେମାନେ ରୋଗରେ ଶଯ୍ୟାରେ ପଡ଼ିଥିଲେ ବି ତାଙ୍କ ଶରୀର ଗୋଟେ ହେଲ୍ଦି ନଥିଲା, କାହା ଶରୀର ଗୋଟେ ମୋଟା ଲୋକ ଶରୀର ପଡ଼ି ଶୋଇବାକୁ ଦେଖିନଥିବ, ମୁଁ ଗୋଟେ ଦେଖୁଥିଲି ଗୋଟେ ସେ ଲୋକକୁ ଦେଖିକି ମୁଁ ଚିନ୍ତା ହେଲା, କୌଣସି ଲୋକ ମୃତ୍ୟୁ ପୂର୍ବରୁ ଏମିତି ହେଲ୍ଦି ନଥାଏ, ମାନେ ସେମାନେ ଏତେ ନେଚୁରାଲି ବଞ୍ଚନ୍ତି, ଯେତେ ବୟସ ହେଇକା ଯାଏ ଶରୀରଟା ସେତେ ପତଳା ହେଇକା ଯାଏ, କିନ୍ତୁ ଯେତେବେଳେ ଆହାର ତାଙ୍କର ସଂଯମତା ରହିଛି, ଖାଦ୍ୟଟା ସଂଯମତା ରହିଛି, ଯେତେ ପତଳା ହେଇକା ଯିବେ ତାଙ୍କ ବଡି ପେନ୍ଟା ଅଧିକା ନାହିଁ, ଶରୀର କଷ୍ଟ ଦେବନି, ମୃତ୍ୟୁ ପୂର୍ବରୁ ଏତେ ଶରୀର କଷ୍ଟ ଦିଆ ନାହିଁ, କାରଣ ପତଳା ଲୋକଟା ନା, ତାକୁ ଏଠି ଉଠେଇଦେବେ ସେଠି ତାର କିଛି ଅସୁବିଧା ହବନି, ଆଙ୍କର କ'ଣ ଖାଇବା ପିଇବା ଏତେ ଇରେଗୁଲେଟେଡ୍, ଏ ମୃତ୍ୟୁ ପର୍ଯ୍ୟନ୍ତ ବି ସେମିତି ମୋଟା ହେଇକି ରହିଥିବେ, କାରଣ 50 ଇୟର୍ ପରେ 50 ବର୍ଷ ପରେ ଆୟୁର୍ବେଦ ହିସାବରେ ତୁମ ଆହାରକୁ ତୁମେ କମେଇବ, କାହିଁକି ତୁମ ଫାୟାର କମିଗଲା, ତୁମ ଅଗ୍ନି କମିଯାଉଛି ନା, ବୈଶ୍ୱାନର ଅଗ୍ନି ପ୍ରାଣୀ ନାମ ଦେହ ଆଶ୍ରିତି, ଭଗବାନ ଅଗ୍ନି ଫାୟାରଟାକୁ ରଖିଛନ୍ତି ନା, ୟଙ୍ଗ ଏଜ୍ ଫାୟାରଟା ରହେ, ପୁଣି ଇରେଗୁଲେଟେଡ୍ ଗୁଡ଼ା ଖାଇଲେ ମାନେ ସେ ଫାୟାରଟା ଅଗ୍ନିଟା ଚାଲିଯିବ, ସେ ଗ୍ୟାସ୍ ଫ୍ୟାସ୍ ହବ, ସେ ଟର୍ନ କରିବେ ସୁଗାରକୁ, ଇରେଗୁଲେଟିଭ ଅସଞ୍ଜତ ସବୁ ବାହାର କଲେ ଲୋକମାନେ, ଯେତେବେଳେ ଯାହା ପାଇଁ ରାତି 12ଟା ଗୋଟେ ସବୁବେଳେ ଛଣା ଯୋଉ ପିଠା ଖାଇକି ସବୁ, ଆଉ ତୁମେ ଖାଇଲ ଖାଇଲ ତାପରେ କଣଟା ଅସୁବିଧା ହବ, ଆଉ ସେ ଖାଇବା ଅଭ୍ୟାସଟା ହେଲେ 50 ବର୍ଷ ହେଇଗଲା, ଆଉ ଫାୟାରଟା ତୁମର ନାହିଁ, ଅଗ୍ନି ନାହିଁ, ତୁମେ ଯେତେବେଳେ ସେଟା ଭୋଜନ ପୁଣି ଏଇଟା ଦେଖ, ଶରୀରଟା କିନ୍ତୁ ଆତ୍ମା କାମରେ ବାଧା କରିବ, ଯେତେବେଳେ ଶରୀର ତୁମକୁ ହେଲ୍ପ ନ କରିବ ତୁମେ ଭୋଜନ ବି କରିପାରିବ ନାହିଁ, ଦେଖ ଆଜି ନ୍ୟୁଜ୍ ଏକାଦଶୀ, ଯଦି ତୁମକୁ ଶୋଷ ଲାଗୁଛି ମାନେ ତୁମେ ମାଳା କର ଯାହା କର ଖାଲି ଛାଡ଼ି ପିଡ଼ିବା ଗାଁ କଣ କରିବୁ, କାରଣ ବଡିଟା ତୁମେ ଖାଉଛି ନା, ବଡି ଗୋଟେ ବହୁତ ବଡ ଜିନିଷ, ଗୋଟେ ଗୋଟେ 2 ଘଣ୍ଟା ପାଇଁ ଆମେ ଚେକ୍ କରିପାରୁନାହିଁ, ଗୋଟେ ପରିସର ଲାଗୁଛି ମାନେ ତୁମେ ଦେଖ କେମିତି ଲୋକ ପାଗଳା ହେଇଯାଉଛି, ଏଟା ଫୁଲି କଣ୍ଟ୍ରୋଲରେ ଗୋଟେ ମେକାନିଜମ ସିଷ୍ଟମଟା ଏମିତି ରହିଯାଇଛି, ଗୋଟେ ବଡିର ଇଣ୍ଡିପେଣ୍ଡେଣ୍ଟ କିଛି ନାହିଁ, ଗୋଟେ ବ୍ୟକ୍ତିର ଇଣ୍ଡିପେଣ୍ଡେଣ୍ଟ, ତାକୁ ଯେତେବେଳେ ଯାହା ମଳତ୍ୟାଗ କରିବ ମାନେ କରିବ, ଏଇଟାକୁ ଏମିତି କରିକରି ଯେଉଁ ଶେଷକୁ ଲାଷ୍ଟ ଷ୍ଟେଜ୍ରେ ତୁମେ ଦେଖ, ଯେତେବେଳେ ଶରୀର ବାଧାଟା ଆସୁଛି ସେତେବେଳେ ଆତ୍ମକର୍ମ ବାଧକ ହେଉଛି, ମୁଣ୍ଡ ବିନ୍ଧିବ, ଦାନ୍ତ ବିନ୍ଧିବ, କାନ ବିନ୍ଧିବ, ତୁମେ ଦେଖିଲ କୋଉ ଭଗବାନ ମାଳା ହରେକୃଷ୍ଣଙ୍କୁ ଡାକିବ, ତୁମେ କାନଟା ଖାଲି ଟାଣୁନି, କୁହନ୍ତିନି କାନ ଟାଣୁଛି, ତୁମ କାନ ଟାଣୁ କି ତୁମ ଆଖି ବିନ୍ଧୁ, ENT ଡିପାର୍ଟମେଣ୍ଟ ନାହିଁ ସେନ୍ସିଟିଭ୍ ଡିପାର୍ଟମେଣ୍ଟ ENT କହୁଛନ୍ତି, ଆଉ ଇୟର୍ ନୋଜ୍ ଟିଥ୍ ଥ୍ରୋଟ୍, ହଁ ଥ୍ରୋଟ୍, ହେ ଥ୍ରୋଟ୍ ସହ ଟିଥ୍ ସହ ନାତ ବିନ୍ଧୁନି ଦେଖିବ, ନାତ ବିନ୍ଧୁନି ଦେଖିବ, ତୁମେ କ'ଣ ଖାଇବ ଦେଖିବ, ତୁମେ କୋଉ ହରେ କୃଷ୍ଣ କହିବ, ଗୋଟେ ବଡିଟା ଏମିତିକା ଗୋଟେ ପେନ୍ଫୁଲ୍ ଗୋଟେ ସିଚୁଏସନ୍, ସେଥିପାଇଁ ଫାୟାର ବୟସ ହେଇଗଲେ ବି ଫାୟାର କମିଯାଏ, ସେଥିପାଇଁ ତାକୁ ଶାସ୍ତ୍ର ବି ଆଗରୁ କହିଛନ୍ ନା ନାହିଁ ତୁମେ ଖାଦ୍ୟ କମା, ଆଗରୁ ଯୋଉ ଶାଶୁମାନେ ଯୋଉ ଥିଲେ ସବୁ କ'ଣ ବୋହୂମାନେ ଶ୍ୱଶୁର ମାଗିଲେ ବି ସେ ତା ଶାଶୁମାନଙ୍କରୁ ଦେନି ତାଙ୍କୁ ଏତେ ଦେନି, ସେ ଗୋଟେ ରୁଟି ଦେ, ସେ କହ ଆଉ ଟିକେ ଦେଉନୁ, ନା ନା ଆଉ ନାହିଁ ସେତି ଖାଇଦେ, ଆଉ ନାହିଁ ସେ ଜାଣିଛନ୍ତି ଅଧିକା ଖାଇଲା ମାନେ, କାରଣ ଶରୀରଟା ଯେତେ ତୁମେ ଭୋଜନ କରିକି ଯାଉଥିବ ସେ ମେସିନ୍ଟା କାମ କରୁଛି, ମେସିନ୍ଟା କାମ କରିବା ଦ୍ୱାରା ତୁମେ ଏଜ୍ରେ ତୁମର ଅଭ୍ୟାସ ତୁମେ ଖାଉଛ, ଆମର ଯେତେ ଷ୍ଟୁଲ୍ ବାହାରୁଛି ମାନେ ମେସିନ୍ଟା ସେତିକି କାମ କଲା ପରେ ଷ୍ଟୁଲ୍ ବାହାରୁଛି ନା, ଆଉ ମେସିନ୍ଟା ସେତିକି କାର୍ଯ୍ୟ କରୁଛି ବୋଲି ଷ୍ଟୁଲ୍ଟା ବାହାରୁଛି ନା, ଯେତେ ସେ ମେସିନ୍ଟା କାମ କରୁଥିବ ତାହେଲେ ସେ ୱିକ୍ ହେଇକା ଯାଉଥିବ, ଆଉ ବଡ଼ିଟା ତ ୱିକ୍ ହେଇକା ଯିବ, ସେ ତୁମ କୋପରେଟ୍ କ'ଣ କରିବ, ଆଉ ଏନର୍ଜି କେଉଁଠୁ ଆସିବ ଭଗବାନଙ୍କୁ ଭଜନ କରିବା ପାଇଁ, କିଛି କରିହବନି, ସେପାଇଁ ସବୁ ଜିନିଷ କଳିଯୁଗରେ ଏମିତି ହେଇଛି, ଶରୀର ଗୋଟେ ବହୁତ ବଡ଼ ବାଧକ। ତାପରେ ପରିବେଶ କ'ଣ ହେଇଗଲା ନା, ପରିବେଶ ଆଗରୁ ଗୋଟେ ସ୍ନେହପୂର୍ଣ୍ଣ ପରିବେଶ ଥିଲା, ଲୋକମାନଙ୍କ ଭିତରେ ଏତେ ଈର୍ଷା ଦ୍ୱେଷ ଏଇଟା ନଥିଲା, ଏଇଟା ସାମାଜିକ ସ୍ତରରେ ନଥିଲା, ଧର୍ମ କଥା ଛାଡ଼, ଧର୍ମରେ ଏଇଟା କିଛି ନ, ଧର୍ମରେ ତ ଲୋକମାନେ ବଢ଼ିଆ, ଧର୍ମ ଲୋକମାନେ ଯୋଉ ତିନାଥ ମେଳା କରନ୍ତି, ଗଞ୍ଜେଇ ବସିକି ଖାଆନ୍ତି, ଦେଖୁନା ତୁମେ ସେ ଗାଁରେ ସବୁ କରନ୍ତି ତିନାଥ ମେଳା, ଆଉ କ'ଣ ଛୁଆଙ୍କର କ'ଣ କରନ୍ତି ଉଞ୍ଚାନନ ମେଳା, ଗୋଟେ କ'ଣ ଥାଏ ନା କ'ଣ ଜାଣ, ସେ ଗୋଟେ ଗୋଟେ କି ଭୋଗ ହୁଏ, ଗୋଟେ ସିମେଇ ଭଳିଆ କ'ଣ ତାକୁ ଶିରିଣୀ କି ପାଲାର ଗୋଟେ ହୁଏ ନା କ'ଣ, ସତ୍ୟନାରାୟଣ ପାଲାକ ଶିରିଣୀ କରିବେ, ଗାଁ ଗାଁରେ ଘରେ ଘରେ ବାଣ୍ଟୁଥିଲେ ଲୋକମାନେ, ପ୍ରତି ଘରେ ବଣ୍ଟା, ଗୋଟେ ଗରିବ ଲୋକଟେ ସେଥିପାଇଁ ସେ କରେନି, ତାର ପଇସା ନହେଲେ ସେ କରିବେନି, ତାର ଘରେ ପଇସା ନହେଲେ ସେ କରିବନି ସତ୍ୟନାରାୟଣ ପୂଜା, ପାଲା ମାନେ ସେ କରୁଥିବ, ନନାଙ୍କୁ ଡାକିବ, ଗାଁ ସାରା ଶ୍ରେଣୀ ଦେବାକୁ ପଡିବ, ସେ ଗୋଟେ ଗରିବ ଲୋକଟେ ସେମିତି ଦିଏ, ସାମାଜିକ ସ୍ତର ଲୋକମାନଙ୍କର ପ୍ରୀତିପୂର୍ଣ୍ଣ ବ୍ୟବହାର ଥିଲା, ଯୋଉଥିପାଇଁ ସେମାନେ ଏତେ ଟେନ୍ସରେ ରହୁନଥିଲେ, ଗୋଟେ ଈର୍ଷା ଦ୍ୱେଷ ତାଙ୍କ ଥିଲେ ବି ତାଙ୍କ ସବୁ ପଳାଏ, ତାଙ୍କର କୋଉଠି ଗୋଟେ ଗାଁର ଉତ୍ସବ ହେଲା, କୋଉଠି କ'ଣ ହେଲା, ସେସବୁ ମିଶି ଯାଆନ୍ତି, ତାକୁ ଡାକ ଖାଇବା ପିଇବା କରିବା, ସେସବୁ ହେଇଯାଏ, ଗାଁର ଗୋଟେ ମୁଖିଆ ଥିଲା, ଗୋଟେ ଚେଞ୍ଜେସ୍ ଏଇ 25 ଇୟର୍ସ ଭିତରେ ମୁଁ ଦେଖୁଛି, ଏତେ ଗୋଟେ ହେଭି ଚେଞ୍ଜେସ୍ ହେଇଛି, ଗୋଟେ ଗୋଟେ ଧାର୍ମିକ ଲୋକ ଅନ୍ତର ଏତିକି ଈର୍ଷା ରହିଛି, ଦ୍ୱେଷ ରହିଛି, ଏତେ ହୀନ ମନୋଭାବ ରହିଛି, ଯୋଉଟା ଗୋଟେ ମାନବିକ ଗୁଣ ବି ନୁହେଁ, ମୋତେ କିଛି ଆଶ୍ଚର୍ଯ୍ୟ ଲାଗୁଛି, ମାନେ ଭଗବାନଙ୍କର ଭଜନ କ'ଣ କରିବ, ଗୋଟେ ଭୁଲି ଯାଅ, କାରଣ ଆମେ ଦେଖିଛୁ ନା ତାର ଗୋଟେ ମାନବୀୟ ଗୁଣ ନାହିଁ ଏମାନଙ୍କର, ଏଗୁଡ଼ାକ ଏତେ ଦିନ ଭଜନ କଲା ବେଳେ ଜଣଙ୍କର ମାନବୀୟ ଗୁଣ ଆସୁନି, ଏଟା ଠିକ, ଏଟା କରିବା ଉଚିତ ନୁହେଁ, ଯିବୁ କଷ୍ଟ ଦେବା ଉଚିତ ନୁହେଁ, ଏଭଳିଆ ଅନ୍ତର ଗୋଟେ ଦୂଷିତ ବାତାବରଣ ଆଉ ଦୂଷିତ ଅନ୍ତର ଭିତରେ ଗୋଟେ କଳିଯୁଗ ଚାଲିଛି, ଯେତେବେଳେ ତୁମେ ହାୟର ଫିଲୋସଫି ହଉ, ମହାପ୍ରଭୁ ଜାଣିଛ ନା, ଯେତେବେଳେ ଉନ୍ନତ ତୁମେ କଥା କୁହ ଯାହା କର, ଜୀବର ଚିତ୍ତବୃତ୍ତିଟା ଗୋଟେ ବଡ଼ ଜିନିଷ ନା, ସେ ଭଜନ ସାଧନ ଯାହା କରି ରଖିବ କୋଉଠି, ତୁମେ ଯାହା ଖାଉଛ ଯେମିତି ଦେଖୁଛ ନା, ସେ ଲୋକଗୁଡାକ ସବୁ କ'ଣ ତାଙ୍କର ସବୁ ୟୁରିନ୍ ୟୁରିନ୍ ଗୁଡାକ ୟୁରିନ୍ ବ୍ୟାଗ୍ ଗୋଟେ ରଖନ୍ତି ବେଳେବେଳେ, ତାଙ୍କର ସବୁ ଖରାପ ହେଇଗଲା ପରେ ସିଷ୍ଟମ୍ ସବୁ, ଆଉ ୟୁରିନ୍ ବ୍ୟାଗ୍, ଆଉ ଆଉ ଜଣଙ୍କର ସେମିତି ଅଛି, କେଉଁଠି ସେ ଲଣ୍ଡନ ବୋଧେ ସେ ଡିବୋର୍ଡ଼ଟା, ତାର ତାର ମଳ ଗୁଡ଼ାକ ବାହାରି ପାରିବନି ନେଚୁରାଲି, ତାର ଗୋଟେ ଷ୍ଟୁଲ୍ ବ୍ୟାଗ୍ ତାକୁ ସେ ତାର ସେଠି ଯୁଆଡ଼େ ଯିବ, ତାର ପ୍ୟାଣ୍ଟର ସେମିତି ଥିବ, ସେମିତି ୟୁରିନ୍ ବ୍ୟାଗ୍ ଷ୍ଟୁଲ୍ ବ୍ୟାଗ୍, ଦେଖ ତା ଶରୀରର ଜିନିଷଟା ସେ ବାହାରୁଛି, ସେ ତା କ୍ୟାରି କରୁଛି, ସେମିତି ସେ ରଖୁଛି, ରଖିବା ପାଇଁ ଆମେ ଯେମିତି ଭୋଜନ କରୁଛେ, ତା ଜିନିଷଟା ରଖିବା ପାଇଁ ଗୋଟେ ସାର ରଖିବା ପାଇଁ ଗୋଟେ ଜାଗା ଦରକାର, ଅସାରଟା ବାହାରିଯିବ, ସ୍ୱେଟିଂ ଆକାର ଝାଳ ଆକାର ବାହାରୁଛି, ମଳ ଆକାର ବାହାରୁଛି, ମୂତ୍ର ଆକାର ବାହାରୁଛି, ଏ ଯୋଉ ନବଦ୍ୱାରରୁ ସବୁ ବାହାରି ଯାଉଛି, ଆଉ ସାରଟା ଭିତରେ ରହୁଛି, ସେଟା ଭଜନ ତ ଅସାର କିଛି ନାହିଁ ନା, ଭଜନ ଯୋଉ କରୁଛେ ଭଜନଟା ଯୋଉ ରହିବ ତା ପାଇଁ ଅସାର କିଛି ନାହିଁ, ତ ବାହାରିବ କିଛି ସବୁ ରହିବ ଭିତରେ, ଯୋଉଠୁ ରଖିବା ଯୋଉ କଣ୍ଟେନର୍ଟା ଯେମିତି ପରିସ୍ରା ତାର ଆଉଟର ବାହାରୁଛି ସେ ଗୋଟେ ରଖୁଛି, ସେଟା ଆମର ଯୋଉ ଭଜନ କରିବା ତାକୁ ରଖିବା ଗୋଟେ ହୃଦୟ ଭିତରେ ରଖିବା ନା, ଆଉ ହୃଦୟ ତୁମେ ଯେତେ ଫିଲୋସଫି ଜାଣ ଯାହା ବି ଜାଣ ଯାହା ବି କର, ତ ହୃଦୟଟା ଯଦି ସରଳ ନୁହେଁ ଗୋଟେ ସୁନ୍ଦର ନୁହେଁ ସେଠି ଭକ୍ତି ରହିବ କେମିତି, ତୁମେ ଭଗବାନ ଡାକିବ କେମିତି, ଭଗବାନ ଡାକିଲେ ତୁମର ଦୋଷ ଆସିବ, କ୍ରୋଧ ଆସିବ, କାମନା ଆସିବ, ଅନ୍ୟ ଗୋଟେ ଘୃଣା କରିବ, ଭଗବାନଙ୍କୁ ପାଇବା ଛାଡ଼ି ଦିଅ, ତୁମେ ଧର୍ମରେ ତୁମେ ସୁଖ ହି ପାଇବନି, ବର୍ତ୍ତମାନ ଭଗବାନଙ୍କୁ ପାଇବା ରାସ୍ତାରେ ବର୍ତ୍ତମାନ କେହି ନାହାନ୍ତି, ପ୍ରଭୁଙ୍କୁ ପାଇବା ଏଇ ଚିନ୍ତା ଅଭିଳାଷ ଏ ଜଗତରେ ବହୁତ ଲୋକ କମ, ଗୁରୁଦେବ ସ୍ପଷ୍ଟ କୁହନ୍ତି କେତେ ଜଣ କୃଷ୍ଣଙ୍କୁ ଚାହୁଁଛନ୍ତି, ଦୀକ୍ଷା ନିଅ ଭଜନ କର, କୃଷ୍ଣ କେତେ ଜଣ, ମୋର କୃଷ୍ଣ ଦରକାର, ଏଇଟା କେତେ ଜଣଙ୍କର ଅଛି, ନାଇଁ ପରସେଣ୍ଟ ବହୁତ କମ, ଖାଲି ବଞ୍ଚିବାଟା ବି କଷ୍ଟ ହେଇଯାଉଛି, କାହିଁକି ତାଙ୍କର ହୃଦୟ ଏତେ ଦୂଷିତ ଅବସ୍ଥାରେ ଅଛି, ସେ ସେଇ ସେଇ ସାଂସାରିକ ମନୋଭାବ ଭଳିଆ, ଏଟା ମୋର, ଏଟା ତାର, ଏଟା ଏମିତି, ଏଟା ସେମିତି, ଏଟା କାମ, ଏଟା କ୍ରୋଧ, ସେ ଏମିତି କଲା, ସେ ଦୋଷ, ଏଇଟା ଚାଲିଲା। ଏଇଭଳିଆ ଯିବକୁ ଗୋଟେ ସେ କ'ଣ ଭକ୍ତି ଅଧିକାର, ଗୋଟେ ଫଟା କିଣି ଭକ୍ତିରେ ଯାଇକି ଭକ୍ତି କରିବ। ମହାପ୍ରଭୁଟା ଜାଣନ୍ତି, ଆଚାର୍ଯ୍ୟମାନେ ଜାଣନ୍ତି, ସେଥିପାଇଁ ସେ ବର୍ଣ୍ଣାଶ୍ରମ ସିଷ୍ଟମଟାକୁ ଆଡପ୍ଟ କରିକି ସେ ଇନଷ୍ଟିଚ୍ୟୁସନଟା ତିଆରି କଲେ। ଏଇଟା ବ୍ୟକ୍ତିବିଶେଷ କଥା କହି ହବନି, ଏଇଟା ଗୋଟେ ମ୍ୟାସିଭ୍ କଥା। ବ୍ୟକ୍ତିବିଶେଷ ଗୋଟେ କାହାର ସ୍ୱୀକୃତି ଥାଏ, ସେ ତାର ଭଜନ କରିଦେବ, ତାକୁ ଦେଖି ତୁମେ କରିପାରିବ। ଏମିତି ନାହିଁ ଯେ ଆମେ କହିପାରିବାନି ଭଜନ ପଥରେ ଲୋକମାନେ ନାହାନ୍ତି, ବ୍ରଜରେ ଭଜନ ଅଛନ୍ତି, କିନ୍ତୁ ତୁମେ ତାଙ୍କୁ ଭଲ କରିପାରିବନି, ତୁମ ଅଧିକାରଟା ବଡ଼ ଜିନିଷ। ଆଚାର୍ଯ୍ୟମାନେ ମ୍ୟାସିଭ୍ ପର୍ସନ୍ ମାନେ କ'ଣ କରାଯିବ, ବହୁ ସଂଖ୍ୟକ ଲୋକମାନଙ୍କର ଲୋକମାନଙ୍କ ପାଇଁ ଆସିଛନ୍ତି। ଏକ୍ସକ୍ଲୁସିଭଲି କିଏ କାହାର ଗୋଟେ କୌଣସି ପର୍ସନ୍ ଥିବ ସିଏ ଭଜନ କରିଦେଇଛି, ତୁମେ ତାଙ୍କୁ କରିପାରିବ। ଦେଖୁ ଆସିଛି କ'ଣ ଆମର ଓଡ଼ିଆ ଯେମିତି ଆସିବା ଭାବରେ ତା ନଡ଼ିଆ ଟେକିଦେଲା, ନଡ଼ିଆ ତା ଦେଇଦେଲା, ସେ ଗୋଟେ ନିଶ୍ଚୟ ଲୋକ ତା ନଡ଼ିଆ ଆଣି ଦେଇଦେଲା, ପ୍ରଭୁ ନଡ଼ିଆ ନେବେ, ଭଗବାନ ତା ହାତରୁ ନେଇଗଲେ କି ନାହିଁ? ସେ ତାର କେଉଁ ଗୁରୁ ନଥିଲା, ସେ କିଛି ଜାଣିନଥିଲା। ଆସି ଜଗନ୍ନାଥ ମନ୍ଦିର ଆଗରେ ସେ ବିଷ୍ଣୁ ପୁରାଣ ପଡ଼ି ପଡ଼ି ବୁଢ଼ା ହେଇଯିବନି, ସେ ଭୋଗ ଦଉଥିବେ, ସେ କେତେ କ'ଣ ତିଳକ ମଥା ସବୁ କରି କୋଉ କୋଉ ଠାକୁର କୋଉ ମହାଦୁ ନଉଛନ୍ତି, ତୁମେ କହ ତା ନାଇଁ ପ୍ରୋସେସ ଠିକ ନୁହେଁ, ସେ ବାସିଆ ଭାବରେ ଯାହା କରିଥିଲା ମୁଁ ସେ ନଡ଼ିଆ ଟେକିବି, ତୁମେ ନେଇ କେତେ ନଡ଼ିଆ ଟେକୁନା, ସେ କ'ଣ ବଡ଼ଦାଣ୍ଡ ଆଗରେ ତୋ ହାତ ଗୋଳେଇଯିବ, ସେ ନଡ଼ିଆ କିଣିକିଣି ତୋର କୋଉ ଭଗବାନ ନେବେ ତୋ ହାତରୁ? ଏକ୍ସକ୍ଲୁସିଭ ଜିନିଷ, ସେଟା ଗୋଟେ ସ୍ୱତନ୍ତ୍ର ବ୍ୟକ୍ତିର, ତାର ପୂର୍ବର ସ୍ୱୀକୃତି, ତାର ଭକ୍ତି ସ୍ୱୀକୃତି, ସେଟା ସମିତି କାର୍ଯ୍ୟରେ ଲାଗିପାରିବ ନାହିଁ। ମହାତ୍ମା ମାନଙ୍କର ପଥଟାକୁ ଜଣେ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ଅଛନ୍ତି, ତାଙ୍କ ପଥଟାକୁ ତୁମେ ଅନୁସରଣ କରିପାରିବ ନାହିଁ। କିନ୍ତୁ ଯୁଗାଚାର୍ଯ୍ୟ ଯେଉଁମାନେ ଯେଉଁମାନେ ଯୁଗର ଧର୍ମକୁ ପ୍ରବର୍ତ୍ତନ କରୁଛନ୍ତି, ସେମାନେ ସବୁବେଳେ ଗୀତା ଶାସ୍ତ୍ର ହିସାବରେ ମତଟା ସ୍ଥାପନ କରି ଦେଖ, ଗୀତା ଭାଗବତରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ରାଧାଙ୍କର ନାମକୁ ଅଲଗା ରଖୁଛନ୍ତି, ଲୀଳା ଗୁଡ଼ିକ ଅଲଗା, ପୁରାଣ ମାନଙ୍କର ବିସ୍ତାର କରୁଛନ୍ତି, ଭାଗବତରେ ଦେଉନାହାନ୍ତି, କାହିଁକି ଏଇଟା ସବୁ ସମସ୍ତ ଜନସାଧାରଣ, ଏଇଟା ଅଧିକାର ଜିନିଷଟା। ସେଭଳି ଯିଏ ସ୍ୱୀକୃତି ପାଇଗଲା ସେ ସିଧା ପଳେଇଯିବ କେଉଁଠିକି, ଭକ୍ତି ସରି ମହାତ୍ମାଙ୍କର କୃପା ପାଇଗଲା ସେ ସିଧା ଶ୍ରଦ୍ଧା ପାଇକି ଜ୍ଞାନ ସ୍ତରକୁ ପଳେଇଗଲା, ତା ପାଇଁ କର୍ମ କରିବା କି ଦରକାର? କାରଣ ବେଳେବେଳେ ଆମେ କ'ଣ ଭାବୁଛେ ଏତେ ଖଟାଖଟି କରିକି କ'ଣ ଜୀବନ ସାରା ଏଇଟା କରୁଥିବା, ଗୋଟେ ଭଜନ କେତେବେଳେ କରିବା? ଆରେ ଭଜନଟା କରିବ ଯେ, ତୁ ଅଧିକାରଟା ଦେଖ ଆଗେ, ଉନ୍ନତ ଅଧିକାରୀ ସିଏ ଯଦି ନିଜ କର୍ମ କରନ୍ତି ତାଙ୍କର କିଛି କ୍ଷତି, ମାନେ ତାଙ୍କ ଅଧିକାର ଠାରୁ ତଳ କର୍ମ କରନ୍ତି ତାଙ୍କର କିଛି କ୍ଷତି ହବନି, କାରଣ ତାଙ୍କ ଅଧିକାରଟା ସେୟା, ତାଙ୍କ ପୋଜିସନଟା ସେୟା ନା। ଗୋଟେ ଜଣେ PhD ପିଲା, ସେ କ'ଣ ପ୍ରଥମ ଶ୍ରେଣୀ ଛୁଆକୁ ପାଠ ପଢିଲେ କ'ଣ ତାର ପୋଜିସନଟା ପଳଉଛି ନା କ'ଣ? ସେ PhD ହୋଲ୍ଡର, ସେ ତାକୁ ଛାଡ଼ ଦେଇକି ପୁଣି କରିଦେଇପାରିବ? କିନ୍ତୁ ଯିଏ କର୍ମାଧିକାରୀ ଯିବଟା, ସିଏ ଯଦି ଭଜନ ଅଧିକାରକୁ ଧରିବ ତାହେଲେ ତାର ଦୁଇଟା ଯିବ, ସେ ଭଜନ ଅଧିକାର ଧରିପାରିବନି, ଏଣେ କର୍ମାଧିକାରୀ ଉପରେ ଶ୍ରଦ୍ଧାଟା ହରେ। ତେଣୁ ଭଗବାନ ସେଥିପାଇଁ କର୍ମାଧିକାରୀ ଯିବ ଗୁଡାଙ୍କ ପାଇଁ ଆସୁଛନ୍ତି, କର୍ମ କରିକି ଏଠି ଦେଖୁଛନ୍ତି ନା, ଭଗବାନ ପିଲା ଛୁଆ ସଂସାର କରିବା ଏସବୁ କ'ଣ ଦରକାର, ଘର କରିବା, ସେ ପୁଅ ବାହାଘର କରିବା, ଏସବୁ କ'ଣ ତାଙ୍କର ଦରକାର ଥିଲା? ତେଣୁ ଗୃହସ୍ଥ ମାନେ କେମିତି ରହିବେ 100 ବର୍ଷ ଲୀଳା କରି ଦେଖେଇଲେ, ଭଗବାନ କେତେ କୋପରେଟ କରୁଥିଲେ, ଭଗବାନ ପିଲା ଖେଳୁଥିଲେ, ଦେଖୁନା ପିଲା ଖେଳୁଥିଲେ, ସେ ପପରି ଆମଣିଆ କରନ୍ତି, ସ୍ତ୍ରୀ ସାଙ୍ଗରେ କଥାବସା କରନ୍ତି, ଦେଖୁଛନ୍ତି ଗୃହସ୍ଥ ଜୀବନ କେମିତି। ଏଇଟା କର୍ମାଧିକାରୀ ଜୀବମାନଙ୍କୁ ଦେଖିବା ପାଇଁ, ଭଗବାନ ଆତ୍ମତୃପ୍ତ, ତାଙ୍କର କିଛି ଗୋଟେ ଦରକାର ନାହିଁ। ସେଥିପାଇଁ ଅର୍ଜୁନଙ୍କୁ ସେ କଥାଟା ଶିଖଉଛନ୍ତି, ଅର୍ଜୁନ ମୁଁ ଜାଣିଛି ତୁମେ ମୋର କୃପା ପାଇଛ, ତୁମର କର୍ମ କରିବା ଦରକାର ନାହିଁ, କିନ୍ତୁ ବେଳେବେଳେ ଏଇଟା କରିବାକୁ ପଡ଼େ, କାହିଁକି ଉନ୍ନତ ଅଧିକାରୀ ଶିକ୍ଷା ଦେବା ପାଇଁ ତାକୁ ନିମ୍ନ ଅଧିକାର କାର୍ଯ୍ୟଟା କରିବାକୁ ପଡ଼େ, ତାର ଅଧିକାରର କିଛି ପରିବର୍ତ୍ତନ ହୁଏ ନା, କିନ୍ତୁ ସେ କରିକି ଲୋକମାନଙ୍କ ପାଇଁ ଏଇଟା ଦେଖେଇବାକୁ ପଡ଼ିବ। ଯେମିତି ରାଷ୍ଟ୍ରପତି, ଏ ଯେଉଁ ମୁଖ୍ୟମନ୍ତ୍ରୀ ଯାଇକି ନାହିଁ ମୁଁ ଜାଣିନି, ପ୍ରଧାନମନ୍ତୀ ଏ ଯେଉଁ January 26 ଆଉ କ'ଣ ଏଇଟା August 15 ସେ ଯାଇ ପ୍ୟାରେଡ଼ କରିବ, ସେ ଡ୍ରେସ୍ ପିନ୍ଧି ପକେଇବ, ଏଇ ଯେଉଁ ନୂଆ ନୂଆ ସବୁ ଆସୁଛି କ'ଣ ଏଇ ଯୁଦ୍ଧ ବିମାନ ଗୁଡ଼ାକ, ସେଠି ଯାଇକି ଡିଫେନ୍ସ ମିନିଷ୍ଟର ସିଏ ଯାଇକି ବସି ପଡ଼ିବ ସେ ଫ୍ଲାଇଟ୍ରେ, ଆରେ ସେସବୁ କରିକି ତାଙ୍କୁ ଉତ୍ସାହ ଦେଉଛନ୍ତି, ତାଙ୍କୁ ଦେଖାଉଛନ୍ତି କର୍ମର ପନ୍ଥାଟାକୁ ଦେଖାଉଛନ୍ତି, ତାଙ୍କ ଅଧିକାରଟା ସେ ଆମେ, ସେ ଗୋଟେ ଫାଇନାନ୍ସ ମିନିଷ୍ଟର, ଏ ଡିଫେନ୍ସ ମିନିଷ୍ଟର, ସେ ଗୋଟେ ପ୍ରଧାନମନ୍ତ୍ରୀ, ଏ ସେ ପ୍ୟାରେଡ଼ କରୁଛି, ପ୍ୟାରେଡ଼ ନ କଲେ ତ ଚାକିରି ପଳେଇବ ପ୍ରଧାନମନ୍ତ୍ରୀ, ସେମିତି ମାନେ ନାହିଁ। ସେ ଭଗବାନ ଆସିକି ଆମମାନଙ୍କ କର୍ମର ଜିନିଷଟାକୁ ଶିଖାଉଛନ୍ତି, ବିଶେଷ କରି ସ୍ୱର ଚେତନାରୁ ରକ୍ଷା ପାଇବା ପାଇଁ। ଯେତେ ଶରୀର ଆମେ ଚେତନା ରହିଥିବା ସେତେ ପର୍ଯ୍ୟନ୍ତ ଆମେ ଭୋଜନ କରିବାଟା ଆମକୁ କଷ୍ଟ ହବ, କାରଣ ଶରୀର ମାନେ ତାର ନେକ୍ସଟ ଷ୍ଟେଜ୍ ହେଉଛି କର୍ମ। ଶରୀର ତୁମେ ରଖିଛ ମାନେ କର୍ମ କରିବ, କର୍ମ ମାନେ ତାର ଫଳ ଭୋଗିବା ପାଇଁ ସବୁବେଳେ ଆସକ୍ତି ଆସିବ, ବନ୍ଦ ହେଇପାରିବେ। ସେଥି ଭଗବାନ ଏ ସ୍ୱରଚେତନ ମୁକ୍ତ ହେବା ପାଇଁ ଜ୍ଞାନାଧିକାର ସ୍ତରୀ ଯିବା ପାଇଁ ଅର୍ଜୁନଙ୍କୁ କହିଲେ, ଦେଖ ଅର୍ଜୁନ ତୁମକୁ ଯଦି ଏଇଟା ଭଲ ଲାଗୁନି କିନ୍ତୁ ତୁମେ ଉନ୍ନତ ଅଧିକାରୀ ତୁମକୁ କରିବାକୁ ପଡ଼ିବ। ମୁଁ ଆଉ ଜଣଙ୍କର ଉଦାହରଣ ଦେଉଛି, ସେ ଜନକ ମହାରାଜଙ୍କୁ ଉଦାହରଣ ଦେଲେ, କର୍ମଣି ବହି ସଂସିଦ୍ଧି ମାସ୍ତି ତା ଜନକାଦୟ ଲୋକ ସଂଗ୍ରହ ମେ ବାପି ସମ୍ପଶ୍ୟନ କର ତୁମର ହାତି। ଏପରିକି ଜନକାଦି ଆଦର୍ଶ ରାଜାମାନେ କର୍ତ୍ତବ୍ୟ କର୍ମ କରି ସିଦ୍ଧିଲାଭ କରିଥିଲେ, ତେଣୁ ଜନସାଧାରଣଙ୍କୁ ଶିକ୍ଷା ଦେବା ନିମିତ୍ତ ତୁମେ କର୍ତ୍ତବ୍ୟ କରିବା। ଜନକାଦି ଋଷିମାନେ ସେମାନେ ବହୁତ ମହାତ୍ମା ଥିଲେ, ସେମାନଙ୍କୁ ମଧ୍ୟ କର୍ମ କରିବାକୁ ପଡ଼େ। ଏଠି ମୁଁ ଟୀକାରେ ବଳଦେବ ଦେଶାଇଙ୍କୁ ଟୀକା କହିନଥିଲି, ଭକ୍ତି ବିନୋଦ ଠାକୁର ରଚନା କଲେ, ଜନକ ପ୍ରଭୃତି ଜ୍ଞାନାଧିକାରୀ ବ୍ୟକ୍ତିଗଣ କର୍ମ ଦ୍ୱାରା ଆତ୍ମା ଯଥା ଆତ୍ମସଂସିଦ୍ଧି ପ୍ରାପ୍ତ କର୍ମ ଦ୍ୱାରା ଯଥା ଆତ୍ମସଂସିଦ୍ଧି ପ୍ରାପ୍ତ ହୋଇଥିଲେ। ଲୋକଶିକ୍ଷାର୍ଥ ତୁମେ ମଧ୍ୟ ସେଭଳି କର୍ମ କର। ସେମାନେ ଜ୍ଞାନାଧିକାର ସ୍ତର ଲୋକ କିନ୍ତୁ କର୍ମ କରିଥିଲେ, ରାଜା ଜନକ ମହାରାଜ ରାଜା ହେଇଥିଲେ, ବିବାହ ହେଇଥିଲେ, ସେଠି ଜ୍ଞାନାଧିକାର ସ୍ତର ନଥାନ୍ତେ, ସେ ସାଧାରଣ ବ୍ୟକ୍ତି ଥାନ୍ତେ, ତାଙ୍କର ସେଠି ଭକ୍ତି ନଥାନ୍ତା, ଆଉ ସୀତା ଦେବୀ କିନ୍ତୁ ସେ ପ୍ରାପ୍ତ ହେଲେ, ସେ ବି କର୍ମ କରୁଥିଲେ, ତାଙ୍କ ସ୍ଥିତିରେ ସେ ନୁହେଁ, ଭଗବାନ ଏଠି ସ୍ଥିତିରେ କହୁଛନ୍ତି, ତାଙ୍କ ସ୍ଥିତିରେ ସେଟା ନୁହେଁ, କିନ୍ତୁ ସେ ଉନ୍ନତ ଅଧିକାରୀ, କିନ୍ତୁ କଣ କରୁଛନ୍ତି, ଆସି କର୍ମ କରିକି ଆମକୁ ଶିଖଉଛନ୍ତି। ଅର୍ଜୁନ ତୁମେ ସେମିତି କର, ସଦାଚାରତ୍ର ପ୍ରମାଣ ହେତି କର୍ମଣ ବେଦି, ସଦାଚାରଟାକୁ ପ୍ରମାଣ ଦଉଛନ୍ତି ଆମର ସବୁ, ଏଇଟା ସଦାଚାର ମାନେ ଏଇଟା ଆମେ ଯେ କରୁଛେ ୟାର ପୂର୍ବରୁ କିଏ କରିଥିଲେ, କର୍ମର ସଦାଚାରଟା କଣ। କର୍ମଣୈବ ଉପାୟ ନ ବିଶୁଦ୍ଧ ଚିତ୍ତାସନ୍ତ ସଂସିଦ୍ଧି ସ୍ୱ ଆତ୍ମାବଲୋକନ ଲକ୍ଷଣ ମାସ୍ତି ତା ପ୍ରାପୁ। କର୍ମଣୈବ ଉପାୟ ନ ବିଶୁଦ୍ଧ ଚିତ୍ତା ସନ୍ତ ସଂସିଦ୍ଧି, ଏ ଯେଉଁ ଆତ୍ମା ଅବଲୋକନ କରିବା, ଗୋଟେ ଜଣେ ଆତ୍ମା ଜଣେ ବି ବସିକି ଚିନ୍ତା କରି ଦେଖୁ, କାମନା କେତେଥର ଆସିବ, କ୍ରୋଧ କେତେଥର ଆସିବ, ରାଗ କେତେଥର ଆସିବ, ଦ୍ୱେଷ କେତେଥର ଆସିବ, ତାହେଲେ ଏଇ ଯେଉଁ ପ୍ରୋବ୍ଲେମ ଗୁଡାକ ମୁଁ ସଲ୍ଭ କରିକି ଯିବି, ୟାର ଅଲ୍ଟିମେଟ୍ ଜିନିଷଟା କ'ଣ ଅଛି। ଆମେ ଯାହା ଭୌତିକ ଜଗତରେ ଯେତିକି ପ୍ରୋବ୍ଲେମ ଫେସ୍ କରିସାରିଲେଣି, ଆଉ ଯେତେ କରିବା, ତା କେବେ ବନ୍ଦ ହବ କେତେବେଳେ, ଜଣେ ବସି ଖାଲି ଚିନ୍ତା କରି ଦେଖୁ। ଆଚ୍ଛା ଆଉ ଜଣେ ବ୍ୟକ୍ତିକୁ ବି ପଚାର, ତୁମେ ବୟସ ହେଇଗଲାଣି, ତୁମେ ସଂସାର କଲ, ପିଲା ଛୁଆ ହେଇଗଲା, ତୁମର ସବୁ କିଛି ଅଛି, ତୁମେ କ'ଣ, ତୁମେ ଯେତେ ପ୍ରୋବ୍ଲେମ ଫେସ୍ କରିକି ଆସିଲ, ତୁମର କ'ଣ ଗୋଟେ ପ୍ରଫିଟ୍ ମୋତେ କୁହ, ତୁ କ'ଣ ସଫଳତା ଜୀବନରେ ଲାଭ କଲ, ତ କିଛି ଜ୍ଞାନ ମିଳିବନି। ସେଥିପାଇଁ ସବୁ କୁହନ୍ତି ବୁଢ଼ା ହେଇଗଲେ କିଛି କହିବ, ମୋତେ ସଂସାରରେ କିଛି, କାରଣ ଜ୍ଞାନ କିଛି ପାଇଲେନି ନା, ଶରୀର ଜ୍ଞାନ ହିଁ ପାଇଲେନି, ଶରୀର ଜ୍ଞାନ ଆଉ ତୁମେ ଭୋଗ କରୁଛ ନା ନାହିଁ, ଭଲ ଖାଇଛ, ଭଲ ପିନ୍ଧିଛ, ସ୍ତ୍ରୀ ଛୁଆ ପିଲା ଅଛି, ସେ ଫେଷ୍ଟିଭାଲ ଯାଇଥିଲ, କୁଆଡ଼େ କ'ଣ ଯାଇଥିଲ, ରଜରେ ଯାଇଥିଲ, କୁଆଡ଼େ ବାହା ହେଇଥିଲ, କେତେ କ'ଣ ସବୁ ବନ୍ଧୁବାନ୍ଧବ ବାହାର ଯାଇଥିଲା, ସେଗୁଡ଼ା କହିବ ସେଇଟା କିଛି ନାହିଁ ସଂସାର, କିନ୍ତୁ ଏତେ ବଡ଼ କରିଥିଲ, ଏତେ କାମ କରିଥିଲ, ବର୍ତ୍ତମାନ କିଛି ନାହିଁ ବୋଲି କହୁଛ, ମାନେ କର୍ମଟା ଏତେ ଜଟିଳ, ତାକୁ ତା ନିଜ ଜ୍ଞାନ ବି ଶରୀର ଜ୍ଞାନ ବି ଆସେନି, ଗୋଟେ ବଡିରେ ମୋତେ କିଛି ଗୋଟେ ମିଳିଛି ବୋଲି ବି କେବେ ଆସେନି, ଗୋଟେ ଫେଡ୍ ଅଫ୍ ଲାଇଫ୍। ଏଠି ଯେଉଁ ବଡ଼ ବଡ଼ ଏଇ ଯେଉଁ କେଉଁଦିନ ଯାଉଛି ସେ ବମ୍ବେ ଗଲାବେଳେ ନା ଆସିଲାବେଳେ ଦେଖୁଥିଲି, ନା ନାଇଁ ଦିଲ୍ଲୀରୁ ଫେରିଲା ବେଳେ ସେ ପ୍ରଭୁତ ଅଛନ୍ତି, ସେ ମୋତେ ସେ ଗୋଟେ ଭିତର ବାଟେ ତାଙ୍କର ସେ କାମ କରୁଛନ୍ତି, ତ ସେ ତା ଭିତର ବାଟେ ମୋତେ ଭରି କରିକି ଆଣେ, କହିଲେ ଏଇ ବାଟେ ଯାଆନ୍ତୁ ନା, ଏ ବାଟେ ଆସୁ, ତାଙ୍କର ସବୁ ପାସ୍ ପାସ୍ ଅଛି। ମୁଁ ଗଲାବେଳେ ଦେଖିଲି କେତେ ବଡ଼ ବଡ଼ର ସବୁ ଫରେନର ଆସୁଛନ୍ତି, ସବୁ ବଡ଼ ବଡ଼ ଗୁଜୁରାଟୀ ଫୁଜୁରାଟୀ ଲୋକ, ହୁଇଲ୍ ଚେୟାର ଲାଗିଛି, ଟିକେ ଠିଆ ହେଇପାରୁନା, ସିକ୍ୟୁରିଟି ସାଙ୍ଗେ ଯୁକ୍ତି ହେଉଛି, ସିକ୍ୟୁରିଟି କହୁଛି ନାଇଁ ନାଇଁ ଆପଣଙ୍କୁ ସେଠି ହୁଇଲ୍ ଚେୟାର ଥିଲେ ବି ହୁଇଲ୍ ଚେୟାର ବୁଲିବାକୁ ପଡ଼ିବ, କାରଣ ହୁଇଲ୍ ଚେୟାର ଭିତରେ ମୁଁ ସେ ସିକ୍ୟୁରିଟି ପଚାରିଲି, ତା ଷ୍ଟାଫଟାକୁ ମୁଁ ଏମିତି କାହିଁ କରୁଛନ୍ତି, ସେ ଚାଲିପାରୁନି, ସେ ହୁଇଲ୍ ଚେୟାର ତ ପାସ୍ କରିଲେ ତାକୁ ଚେକିଂ ଫେକିଂ କରି ହବନି, କହିଲେ ନାଇଁ ଆଜ୍ଞା ଏ ଯେଉଁ ହୁଇଲ୍ ଚେୟାର ବାଲା ତାଙ୍କ କ'ଣ ସବୁ ଡ୍ରଗ୍ସ ଫ୍ରଗ୍ସ ତା ଭିତରେ ନେଇଯାଉଛି। ମୁଁ ସିଏ ଡ୍ରଗ୍ସ ନେଉଛି ଆକୁ ମାରୁଛ, ଇଏ ଲୋକଟା ଉଠିପାରୁନି, ସେ ବୁଢ଼ାଟା କହୁଛନ୍ତି ଉଠୁ, ସିଏ ଉଠିପାରୁନି, ତାକୁ ଜବରଦସ୍ତି ଠିଆ କରୁଛି, ସେ ଠିଆ ହେଲାରୁ ସେ କହୁଛି ମୋତେ ତୁମେ ଯଦି ଠିଆ କରୁଛ ଏଠି ଧରିବା ପାଇଁ ରଖୁନା, ସେ ଯୁକ୍ତି କରୁଛି ମୁଁ ଠିଆ ହେବି କେମିତି, କହୁଛି ନା ଆମେ କ'ଣ କରିବୁ, ଆମର ଚେକିଂ ଏଇଟା ତୁମେ ତୁମେ ଆସୁଛ ନା ଏ ବାଟେ, ସେଟା ସର୍ଟକଟ୍ ୱେଟା, ମାନେ ତାଙ୍କ ଷ୍ଟାଫ ମାନଙ୍କର ଜଣଙ୍କର ଦେହ ଖରାପ ସେମାନଙ୍କ ପାଇଁ ତ ଛାଡ଼ୁନାହାନ୍ତି, ସେ କ'ଣ କରୁଛି ବୁଢ଼ା ଦେଖୁଥା କେତେ କଷ୍ଟ ଟିକେ ଠିଆ ହେଲା, ସେଟା ଥରୁଛି ତା ଦେହରେ ପୁଣି ସେ ମେସିନ୍ ଚାଲିଲା, କିନ୍ତୁ ସିଏ ବୁଢ଼ା କ'ଣ ନାହିଁ ସେ ମରିବାକୁ ବାହାରିଲାଣି, ମେସିନ୍ ଚଲାଚଲି କରିକି ପୁଣି ନିଜେ ଧରିକି ତାକୁ ବସେଇଲା କୋଉଥିରେ ସେ ହୁଇଚାଲଟା ପୁଣି ଚେକ୍ କଲା, ଖାଲି ସେଠି ବସିକି ମୁଁ ଅନେକ ଦେଖୁଥାଏ କ'ଣ ଏ ସଂସାରଟା ଚାଲିଛି, ଦେଖ କେତେ ପଇସା ପତ୍ର କ'ଣ ହେଉଛି, କୋଉ ଖରା ଆଣିଲ, କୁଆଡ଼େ କ'ଣ କ'ଣ ଆଜି ଅବସ୍ଥା, କିଛି ଜ୍ଞାନ ନାହିଁ, ଅଜ୍ଞାନ ଭଳିଆ ସେସବୁ ମାନେ ତୁମର ଗୋଟେ ଆଶ୍ରୟ ଦରକାର, ଦେହ ହାତ ଥରୁଛି କ'ଣ ବ୍ୟାଙ୍କ ଟଙ୍କା ପଇସା ପିଲା ଛୁଆ ଥିଲେ କିଏ କ'ଣ କରିବ, କିଏ କିଛି କରିପାରିବ, ସେ ତାର ସ୍ତ୍ରୀଟା ସ୍ତ୍ରୀକି ଝିଅଟା ହବ ସିଏ ବି ସେମିତି ଅବସ୍ଥା, ତାର ଲଗେଜରେ ତା ବେଲ୍ଟଟା ପଳେଇଲାନି, ମୁଁ ଖାଲି ବସି ଖାଲି ଦୁନିଆଟାକୁ ଦେଖୁଛି ସେଇଠି ଠିଆ ହେଇକି, ତା ବେଲ୍ଟ ପଳେଇଗଲାନି, ତା କମର ବେଲ୍ଟ, ସେ କମର ବେଲ୍ଟ ନହେଲେ ଠିଆ ହେଇପାରିବନି, ସିକ୍ୟୁରିଟିକୁ ତୁମେ ଠିଆ ହବ, ମୁଁ ସିକ୍ୟୁରିଟି କହିଲି ମୁଁ ଛୋଡ଼ ଦେବୁ ଲୋକ କ୍ୟା ନିବ ବାବୁକୁ ପତା ନାହିଁ, ଇ ସ୍ପେଶାଲ ଚେକିଂ ତାଙ୍କ ସ୍ପେଶାଲ ରାସ୍ତାଟା ଯେ ଜେନେରାଲ ଯାଇଥାନ୍ତି ତାଙ୍କ ଯାହା ହବ ତାଙ୍କର ଇଏ ଧରିବ ତାଙ୍କର ଭାରି ଇଏ, ସିଏ ତାର ବେଲ୍ଟ ସେପଟକୁ ପଳେଇଲାଣି ତାର ଏଥିରେ, ସେଟା ଯେହେତୁ ଆଣ ଆଣ ବେଲ୍ଟ ଆଣ ବେଲ୍ଟ ଲଗେଇ ତାକୁ ଖଡ଼ା କରାଇଲା, କଣ ଦୁନିଆ ଦେଖ ଦୁନିଆରେ କଣ ବଞ୍ଚିବା ପାଇଁ କେତେ କଣ ହଉଛି, ତଥାପି ମଣିଷ ଗୋଟେ ଜ୍ଞାନ ଆସୁନି, ଏତେ ଅବସ୍ଥା ହେଇଗଲାଣି ମୋ ସ୍ୱର ପଳେଇଯିବ ପ୍ରଭୁଙ୍କୁ ଡାକେ, ଏତେ ସହଜ ନୁହେଁ, ସ୍ୱର ଚେତନାରୁ ଯିବା ମାନ ଅଭିମାନ ଧନ କେଉଁଟା କମ୍ ଅଛି ଶରୀରର, ଶରୀର ଯେତେ ଅବଗୁଣ ଅଛି ସମସ୍ତେ ସମସ୍ତଙ୍କୁ ଶକ୍ତିଶାଳୀ, ନା ଅହଙ୍କାର ଯାଉଛି ନା ଜୀବ କେତେ ଦୁଃଖ ପାଇଲେ ତା ଅହଙ୍କାର ଯାଉଛି, ନା କେତେ ପାପକର୍ମ କଲେ ତାର ଜ୍ଞାନ ଆସୁଛି, ନା କେତେ ଭୋଗ କଲେ ତାର ବୈରାଗୀ ଆସୁଛି, ନା କେତେଟା ମର୍ଡର କଲା ପରେ ବି ତାର ଗୋଟେ ଜ୍ଞାନ ଆସୁଛି ମୁଁ କେତେ ଜୀବକୁ ମାରିଲି, ସମସ୍ତେ ଅନ୍ଧକାରର ସମସ୍ତଙ୍କୁ ଜୀବ ଭଗବାନ ଅନ୍ଧକାର ରଖିଦେଲା ଭଳିଆ ରଖିଦେଇଛି, କେବଳ ସରଚେତନା ପାଇଁ ଭଗବାନ କ'ଣ ରଖିଛି, ଜୀବ ତ ସରଚେତନା ପଡ଼ିକି ରହିଛି ଆଉ ଅଦ୍ଭୁତ ଜୀବର ଜୀବର କେବେ ଗୋଟେ ଜୀବକୁ କନସିୟସନେସକୁ ଆଣିବା କୋଉଠି ସେ ଦିଲ୍ଲୀରେ ଥିଲା ବେଳେ ମୁଁ ଦେଖୁଥିଲି ପାଞ୍ଚ ମିନିଟ୍ ସମୟ ଦେଖେ ସେ ଆମେରିକାରେ ଗୋଟେ ହେଇଛି, ସେ ଆମେରିକାରେ ସେ ଚୋର ଗୋଟା ଦିଲା ମାନେ ସବୁଠୁ ବଡ଼ ଡ୍ରଗ୍ସ କ'ଣ କହୁ ତାକୁ ଡ୍ରଗ୍ ଆଡିକ୍ଟେଡ୍ ପର୍ସନ୍ ଗୁଡ଼ା ସେମାନେ ସବୁ ଡ୍ରଗ୍ ବେପାର କରନ୍ତି, ଡ୍ରଗ୍ସ ବେପାର କରନ୍ତି, ସେ ଛାତକୁ ଖୋଳିକି ବାହାରି ପଡ଼ିଛନ୍ତି କୋଉଠି ଜେଲ୍ରେ, ମୁଁ ହେଠି ବସି ଚିନ୍ତା କରେ କୋଉଠି ତୁ ତୁ ତ ଧରିଲାଣି ତୁ କ'ଣ ଯୁଆଡ଼େ ଯାଇପାରିବୁ ଆମେରିକା ଭଳିଆ ଦେଶରେ ତତେ କେତେବେଳେ ମରିବୁ ତୁ ତୁ ସରେଣ୍ଡର ହେଲେ କାମ ସରନ୍ତା ନାହିଁ, ତାକୁ ଆଣିକି ଜେଲ୍ ଭିତରେ ପୁରା ହେଇଛି, ସେ ତିନି ଜଣ ମିଶିକି ଛାତକୁ କଣା କରୁଛନ୍ତି, ଆଜି ବା ଆଜି ବା ସେ ବେପାର ଦେଇଛି କୋଉଠି କୋଉଠା କୋଉଠି ସେଟା ଗୋଟେ କମ୍ବଳକୁ ଚିରିକି ଦୌଡ଼ି ବନେଇକି ପାର ହେଇକି ପଳେଇଛନ୍ତି ତିନିଟା ଚୋର, ପଢୁଛି ମୋର ଚିନ୍ତା ଆସୁଛି ଦେଖ ଯିବାର ଚେତନା କେମିତିକା, ତୁ ଚୋରି କରିକି ଜେଲ୍ ଭିତରେ ପଶିଲୁଣୁ ତା ଭିତରେ ସେ ତାଙ୍କ କମ୍ବଳ ଦିଆ ହେଇଛି ଶୋଇବା ପାଇଁ ତାକୁ ତାକୁ ଚିରିଛନ୍ତି, ଚିରିକି ଲମ୍ବା ଲମ୍ବା କରୁଛନ୍ତି ତାକୁ ଦୌଡ଼ି କରିକି ତାକୁ କୁଆଡ଼େ ହୁବଡ଼ା ମୁଡ଼ି କରିକି ତାକୁ ଡିଆଁ ମାରିକି ପଳେଇଛନ୍ତି ତିନିଟା, ଗୋଟେ ଜୀବ କେତେ ସର ତା ଗୋଟିଏ ଗୋଟିଏ ଗୁଣ ତାକୁ ଗୋଟିଏ ଖାଇଦଉଛି, ଜଣେ ଯଦି ଭୋଜନ କରିଦେଇ ପାରି ଚାଲିବ ଏତେ ସହଜରେ ଭାବିବେ ତା ଭିତରେ ଗୋଟେ ଅବଗୁଣ ରହିଛି, ସେଥିପାଇଁ ଭଗବାନ ବାରମ୍ବାର ପ୍ରାର୍ଥନା ପ୍ରଭୁ ମୋ ସବୁ କର୍ମ ଖରାପ ଗୁଣ ଦେଖନି, ଗୋଟିଏ ଗୁଣର ଏତେ ଶକ୍ତି ରହିଛି ତୁମେ ସବୁ ଶୁଦ୍ଧ ହେଇକି ଯାଇଥିବ ଗଲା, ଗୋଟିଏ ଖେଳିଲା ବେଳେ ନାହିଁ ଏଇଟା କଣଟା ଖେଳନ୍ତି ଲୁଡ଼ୁ ନା କ'ଣ ଲୁଡ଼ୁ ଖେଳନ୍ତି, ଲୁଡ଼ୁ ଖେଳନ୍ତି ସବୁ ତାର ଅଛି, ତୁମେ ଭାବୁଥିବ ଛଅ ପଡ଼ିବ ସେ ସବୁ ଗୋଟେ ହେଇଯିବ ଉଲ୍ଟି ପଡ଼ିବ, କେବେ କରେଇକି ସେ ରହିବନି ଯାହାବେଳେ ଠକ୍କି କରି ପଡ଼ିବ, ସେଟା ଜୀବନରେ ତୁମେ କେବେ କହିପାରିବନି ଗୋଟେ ସକ୍ସେସ୍ ମୁଁ ଗୋଟେ ମୋ ଉପାୟରେ ମୁଁ ଗୋଟେ ବଞ୍ଚିକି ଗୋଟେ ଆଦର୍ଶ ମଣିଷ ହେଇଯିବି ଗୋଟେ ଲାଷ୍ଟ ପଏଣ୍ଟରେ ତୁମେ ଡିଫିଟ୍ ହେଇପାରିବ, ଠକ୍କି କରି ପଡ଼ିବ, କେଉଁ କେଉଁ ରାସ୍ତାରେ ତୁମେ ବ୍ଲେମ୍ ହେଇଯିବ ତୁମ ହିସାବ ପତ୍ର ନାହିଁ, କିଛି କହିପାରିବନି କୌଣସି ଜୀବ କୌଣସି ହିସାବରେ କେବେ କହିପାରିବନି ମୋର ସ୍ଥିତିଟା ସୁରକ୍ଷା ରହିବ ବୋଲି, କାରଣ କର୍ମଟା ଅନାଦି ସବୁବେଳେ ମନେ ରଖ, ଆମ ଭୋଜନଟା ଆଦି ଭୋଜନଟା ଏବେ କରୁଛେ, କର୍ମ ହେଉଛି ଅନାଦି, ଆମେ ଜାଣିନୁ ଆମର କ'ଣ ଅଛି, ଲାଷ୍ଟ ମୋମେଣ୍ଟରେ ବି ଘୁରି ଯାଇପାରେ, ତୋର କିଛି ବାଟ ନଥିବ ଚାଲିଛି ଆମେ କେତେ ଦେଖିବୁ ସେଇ ଲୋକ, ତେଣୁ ଇଏ ବହୁତ ସହାୟକ ନୁହେଁ, ସେଥିପାଇଁ ପ୍ରଭୁଙ୍କର ପଥ ଗୁଡ଼ା ଭଲ, ଏଇ ଯୋଉ ଆତ୍ମାବଲୋକ ଏଇ କଥା ଆମେ କହୁଥିଲୁ, ସେ ଯେମିତି ସେ ଲୋକ ଗୁଡ଼ାଙ୍କର କଥା ଏଇ ଚୋର କଥା ଦେଖୁନା ଆତ୍ମାବଲୋକନ ଗୋଟେ ଜୀବନ ଆସିବନି, ଏତେ ଦୁଃଖ ପାଇଲେ ବି ଜାଣିପାରିବନି, ଏତେ ଦଣ୍ଡ ଏଟା ହୁଏ ମୋତେ ଭଗବାନଙ୍କୁ ପ୍ରାର୍ଥନା କରେ ସେଟା କିଛି ରାସ୍ତା ନାହିଁ, କର୍ମ ହିସାବରେ ତାର ସେଥିପାଇଁ କର୍ମଣ ଏବେ ବ୍ୟାପାର ନା ବିଶୁଦ୍ଧ ଚିତ୍ତା, ଏ ବିଶୁଦ୍ଧ ଚିତ୍ତ ଗୋଟେ ଜୀବ ହେଇପାରିବନି, ଆତ୍ମାବଲୋକନ କରିପାରିବନି, କେବଳ କର୍ମ ଦ୍ୱାରା କରିପାରିବ, କେମିତି କରିପାରିବ, କର୍ମଣ ଏବ ତି ବିଶେଷ ସମ୍ବନ୍ଧମ ଏବ ଏବ କାରସ୍ତସ୍ୟ ସଂଯୋଗମ ଅବଚ୍ଛିନ୍ନ ଏତେ ଶଙ୍ଖ ପାଣ୍ଡୁ ଏବ ଇତି ନ୍ୟାୟ, ଏ ଶଙ୍ଖ ପାଣ୍ଡୁ ନ୍ୟାୟ ଗୋଟେ କଣ ଦେଇଛନ୍ତି ମୁଁ ତାକୁ ବୁଝିଛି, ସେ ଯିଏ ପଢ଼ିଥିବ ସଂସ୍କୃତ ଜାଣିଥିବ, ସେଠି ବୁଝି ହେଉଛି ଏବକାର ଅର୍ଥରେ ସେ ତାକୁ ନଉଛନ୍ତି, ସେ ଗୋଟେ କଥା କହୁଛନ୍ତି ଯେ କେବଳ ତୁମେ କର୍ମ କରିବ ତା ନୁହେଁ, ତାକୁ ଅର୍ଥ କରୁଛନ୍ତି ତେନ ଶ୍ରବଣାଦିନ ବିୟୁଦାସହ, ଏବକାରକୁ ଲଗେଇକି ସେ ତାଙ୍କର ବେଦାନ୍ତି ତ ତାଙ୍କ କଥା ବେଶୀ ବୁଝି ହୁଏନି, ଯୋଉଠି ଟିକେ ବୁଲେଇ ଦିଅନ୍ତି ବୁଝି ହୁଏନି, ମୁଁ ବୁଝିପାରୁନି ପଣ୍ଡିତ ଭାବେ ବୁଝିପାରିବ। ଏବକାର ଲଗେଇବା ଦ୍ୱାରା କର୍ମଣ ଏଭଳି ସଂସିଦ୍ଧି ଦେଖାଯ ନା, କର୍ମଣ ଏଭଳି ସଂସିଦ୍ଧି ଯେ ତୁମେ ଖାଲି ଯେ ନିଷ୍କାମ କର୍ମ କରିଦବ, ତୁମେ କହିଦେବ ଏଇ କର୍ମଟା ମୁଁ କରିକି ପରଫେକ୍ଟ ଯେ ନାହିଁ, ଶ୍ରବଣ ଆଦି ଶ୍ରବଣ କୀର୍ତ୍ତନଟା ସବୁବେଳେ ଚାଲିଥାଏ, ସେଇଟା ବନ୍ଦ ହେଲେ ବି ତୁମେ ନିଷ୍କାମ କର୍ମ କରିପାରିବ ନାହିଁ, କରିପାରିବ ପୁଣି କର୍ମ ଆସକ୍ତିଟା ଆସିଯିବ, କର୍ମ ଆସିଯିବ। ଏଇ ଯେଉଁ ଗାଁ ଗହଳି ଗୁଡ଼ା ମଠ ଗୁଡ଼ାକରେ ଦେବୁ ନା, ଗାଁ ଗହଳି ମଠ ଗୁଡ଼ାକରେ ସିଏ ତାର ଠାକୁର ଉତ୍ସବ ହବ, ସେମାନେ ଠାକୁର କାନ୍ଦୁଥିବେ, ଜନ୍ମାଷ୍ଟମୀ ଉତ୍ସବ କରିବେ, ଡେଲି ଆସି ଘଣ୍ଟା ବାଡ଼ଉଥିବେ, ସବୁ କରିବେ, କିନ୍ତୁ ଦେଖ ଠାକୁର ଧନୁ ଖାଇଦେଇଥିବେ, ଭଗବାନ ପଇସା ସବୁ ଖାଇଦେବେ, ଶ୍ରବଣ କୀର୍ତ୍ତନ କରୁନାହାନ୍ତି ନିଷ୍କାମ ହେଇପାରିବେନି, ଯିଏ ଶ୍ରବଣ କୀର୍ତ୍ତନ କରୁଥିବ ଭକ୍ତ ହଉନି ସେ ତାର ପଇସା ରଖିଦେବି, ଭଗବାନ ପଇସା ଖାଇଦେବ କଣ କରିବେ, ସେ ତା କାମରେ ଲଗାଇଦେବ। ସେଥିପାଇଁ ଏବୁହି କେବଳ କର୍ମ ତୁମେ କରିଦେ ଯେ ତୁମେ ଭାବୁଛ ଶୁଦ୍ଧ ହେଇଯିବ, ତାହେଲେ ହବନି, ନିଷ୍କାମ କରିବା କର୍ମ କଲା ସହିତ ବି ଶ୍ରବଣଟା ଶ୍ରବଣ କୀର୍ତ୍ତନ କରିବାକୁ ପଡିବ, କାରଣ ମୁଖ୍ୟ ଅଙ୍ଗଟା, ଏଟାକୁ ଛାଡ଼ିଦେଲେ ଜଣଙ୍କର ନିଷ୍କାମ ଚେତନା ଆସିପାରିବନି, କେତେବେଳେ କର୍ମାଶକ୍ତି ସେ ହେଇଯିବ। କର୍ମଣା ଯଜ୍ଞାଦିନା ସହେବ ଶ୍ରବଣାଦିନ ଇତି କେଚିତ୍, ବଳଦେବ ଦର୍ଶନ କହିଲେ, କେହି କେହି କୁହନ୍ତି କେଚିତ୍, ସବୁବେଳେ ଆଚାର୍ଯ୍ୟମାନେ ସବୁବେଳେ ରେଫରେନ୍ସ ଦିଅନ୍ତି, ସେମାନେ ବି କେବେ କହୁନାହାନ୍ତି ଏଇଟା, ସେମାନେ କେହି କେହି କୁହନ୍ତି କର୍ମଣା ଯଜ୍ଞାଦି ଯେଉଁ କର୍ମ କରିବ ତୁମେ ତା ଦେହରେ ବି ତା ସହିତ ବି ଶ୍ରବଣାଦି କରୁଥିବ, ସେଥିପାଇଁ ଯଜ୍ଞ କ୍ଷେତ୍ରକୁ ମନୁଷ୍ୟମାନଙ୍କୁ ଡକାଯାଏ। ଏ ଯେମିତି ସୁତ ଗୋସ୍ୱାମୀ ଏ ସନୁଗା ଦୃଶ୍ୟ ଯଜ୍ଞ କରୁଥିଲେ ନା, ଆଉ ଆସିଗଲା କିଏ ଆସିଗଲେ, ସୁତ ଗୋସ୍ୱାମୀ ଆସିଗଲେ କହିଲେ ତୁମେ କଥା କୁହ, ଓଡ଼ିଶାରେ ଶୁଣୁନଥିଲା ଯେତେ ଯୋଉ ଯଜ୍ଞ କରିବେ ବାବାଜୀ ଡାକିବ, କାହା ସେଠି ପହଞ୍ଚନା ଜ୍ଞାନ ଦେଲେ ବୁଝେଇଲେ ଶ୍ରବଣଟା ରଖନ୍ତି, କାରଣ କର୍ମର ଅନାସକ୍ତ ପାଇଁ, କର୍ମର ସ୍ଥିତି ପାଇଁ, କର୍ମଟାକୁ ବୁଝିବା ପାଇଁ ନିଷ୍କାମ ଏଥିରେ ରହେ। ନନୁ ସୁନିଶ୍ଚିତ ଆତ୍ମାବଲୋକନ ସତି କର୍ମାନୁଷ୍ଠାନ ନାସ୍ତି ଇତି ଉକ୍ତମ। ଆଚ୍ଛା, ସୁନିଶ୍ଚିତ ଆତ୍ମାବଲୋକନ ସତି କର୍ମାନୁଷ୍ଠାନ ନାସ୍ତି ଇତି ଉକ୍ତମ। ଯଦି କେହି ଅର୍ଜୁନ ପ୍ରଶ୍ନ କରିବେ, ମୋର ନିଷ୍ଠା ଆସିଗଲାଣି, ମୋର ନିଷ୍ଠା ଆସିଗଲାଣି, ମୋର କଣ ଦରକାର ଅଛି, ମୁଁ ଆତ୍ମାବଲୋକନ କରିପାରୁଛି, ମୁଁ କାହିଁକି କର୍ମ କରିବାକୁ ଯିବି, କାହିଁକି ଯୁଦ୍ଧ କରିବାକୁ ଯିବି, ଯଦି ଅର୍ଜୁନ ପ୍ରଶ୍ନ କରିବେ ତା ଉତ୍ତର ଦେଉଛନ୍ତି, ମମ ପରିନିଶ୍ଚିତ ଅବଲୋକିତ ସ୍ୱପରାତ୍ମାନ କର୍ମଣ ଉପଦେଶକୃତ ଇତି ଚେତ୍ରତଃ। ଭଗବାନ କହିଲେ ଦେଖ, ତୁମର ଯଦି ଏ ଆତ୍ମନିଷ୍ଠା ଜ୍ଞାନ ପଳେଇ ଆସିଛି, ତଥାପି ଆତ୍ମାନୁଭବ ଲୋକଟା କହିଲେ ତ କେହି ଗୋଟେ ବୁଝିବ, ତୁମର ଆତ୍ମଜ୍ଞାନଟା ଚାଲିଲାଣି, ତୁମର କର୍ମ କରିବା ଦରକାର ନାହିଁ, ତେଣୁ ତୁମର ଯେତେବେଳେ ଆତ୍ମନିଷ୍ଠ ହେଇଯାଉଛ, ତୁମେ କର୍ମ କରିକି ଶିଖେଇଲେ ଲୋକମାନେ ଠିକ ସେ ମାନେ, ତୁମର ଆତ୍ମଜ୍ଞାନ ଅଛି, ତୁମେ ଯେଉଁ ଆତ୍ମଜ୍ଞାନ ଅଛି, ତୁମେ ଯେଉଁ କର୍ମଟା କରିବ ଏଇଟା ପରଫେକ୍ଟଲି ହବ, ନିଷ୍କାମ ହବ, ତେଣୁ ତୁମେ କର୍ମଟା କରି ଲୋକଙ୍କୁ ଶିଖା, ତୁମେ କର୍ମ କରି ଏଇଟା ଶିଖା। ତାର ଉଦାହରଣ କହିଲେ, କର୍ମଣ ଏବେ ସଂସିଦ୍ଧି ଆସ୍ଥିତା ଜନକା, ତୁମର କର୍ମ କରିବାକୁ ଦରକାର ନାହିଁ, ତୁମର ଆତ୍ମ ଅବଲୋକନ ହେଇଗଲାଣି, ତୁମେ ଯଦି ମାନୁଛ ବି ତୁମର ଯେତେବେଳେ ଆତ୍ମ ଅବଲୋକନ ହେଇଗଲାଣି, ତୁମେ ଯେଉଁ କର୍ମଟା କରିବ କ'ଣ କରିବ, ନିଷ୍କାମ କର୍ମଟା ପରଫେକ୍ଟଲି କରିବ, ତୁମେ ଗୋଟେ ଆଦର୍ଶ ହେଇପାରିବ, ତୁମ କର୍ମଟା ଠିକ ହେବ, ତେଣୁ ତୁମେ କର୍ମ କର। ଉପଦେଶକୃତ ସତ୍ୟମ ତୁମେ ଇଦୃଶ୍ୟମ ହେବ, ମୁଁ ଜାଣୁଛି ତୁମେ ସେଇଭଳି, ତୁମର କର୍ମ ଯୁଦ୍ଧାଦି କରିବା କି ଦରକାର ନାହିଁ, ତୁମର ଆତ୍ମଚେତନା ଆସିଯାଇଛି, କିନ୍ତୁ ତଥାପି ଲୋକ ସଂଗ୍ରହ କର୍ମ କରିବିତ, ଲୋକ ସଂଗ୍ରହ ସଂଗ୍ରହ ମାନେ ଲୋକଙ୍କୁ ଶିକ୍ଷା ଦେବା ପାଇଁ, ତୁମେ ଏଇଟା କର୍ମ କର, କାରଣ ତୁମ ସ୍ଥିତି ଆସିଲାଣି, ତୁମେ ଜ୍ଞାନାଧିକାର ଲୋକ, କର୍ମାଧିକାର ଲୋକଟା କର୍ମଧିକାରୀ କ'ଣ ଶିଖେଇବ, ଜ୍ଞାନାଧିକାରୀ ବ୍ୟକ୍ତି ଅଧିକାର ଲୋକଟା କର୍ମଟା ଶିଖେଇବ, କର୍ମାଧିକାରୀ ଲୋକଟା କ'ଣ କର୍ମ ଶିଖେଇବ, ତୁମକୁ ଲକ୍ଷେ ଟଙ୍କା ଦିଆହେଲା, ସେଟା କର୍ମାଧିକାରଟା, ସେ କ'ଣ କରିବ, ସେ ଲକ୍ଷେ ଟଙ୍କାର କାମ କରୁ କରୁ 20,000 କିନ୍ତୁ ପକେଟ୍ ପୂର୍ବରୁ ସେ ଚିନ୍ତାଟା ଆରମ୍ଭ କରିବ ଆଗେ, ଆଉ କର୍ମାଧିକାରଟା ତା କର୍ମ କରି ଫଳଟା ପାଇବାକୁ ଲକ୍ଷ ଇଚ୍ଛା ହବ, ଆଉ ତା ସାଙ୍ଗେ ସାଙ୍ଗେ ଆସିବ ସେ ବୁଦ୍ଧିରେ କର୍ମାଧିକାରୀ ଯିବଟା, ତା କର୍ମଟା କରିବ ସେ, ପୁଣି ନିଷ୍କାମ କର୍ମ କର୍ମାଧିକାରୀ ତ କୁହାବନି, ଲେସ୍ ଦେନ୍ କର୍ମାଧିକାରୀ ଗୁରୁଦେବ କୁହନ୍ତି, ଏଟା କର୍ମାଧିକାରୀ ତଳେ, ଗୋଟେ କର୍ମ କରୁ କରୁ ଭଗବାନ ପୂଜାରେ ଖାଇବି, ଲେସ୍ ଦେନ୍ କର୍ମାଧିକାରୀ, କିନ୍ତୁ ଜ୍ଞାନାଧିକାରୀ ଲୋକଟା ଯଦି କର୍ମ କରିବ ସେ କ'ଣ କରିବ, ନିଷ୍କାମ ଭାବରେ କର୍ମ କରିବ, ତାର କର୍ମ ଆସକ୍ତି ନାହିଁ ନା, ସବୁ ପ୍ରଭୁଙ୍କ ପାଇଁ କର, ଆଉ ଲୋକମାନେ ସାଧୁକାଣି କେମିତି ପଇସା ଦିଅନ୍ତି, ଲୋକମାନେ ସାଧୁକାଣି କେମିତି ପଇସା ଦିଅନ୍ତି, ସିଏ ମନ୍ଦିର କରୁଥିଲେ ସବୁ ଗୋଟେ ସିଏ ବାବା ବୁଝା ବାବା ତୁମେ ମନ୍ଦିର କର, ତୁମେ ଘର ଦ୍ୱାର ତିଆରି କର, ତୁମେ ସବୁ କର, କାହିଁକି ସେ ଜାଣିଦେବ ମୁଁ କଲା ମାନେ ମୋର ଗୋଟେ ଆସକ୍ତି ରହିବ, ମୋର ଗୋଟେ ଲୋଭ ଆସିଯିବ। ଲୋକ ସଂଗ୍ରହ କୁହାଯାଏ ଅର୍ଜୁନ ମୁଁ ବୁଝିପାରୁଛି ତୁମର ଆତ୍ମବଲୋକନ ହେଇଯାଇଛି, ତୁମର କର୍ମ କରିବା କିଛି ଦରକାର ନାହିଁ, କିନ୍ତୁ ତୁମେ କର୍ମ କରି ଦେଖିଲେ ପରଫେକ୍ଟ ହବ ଯେମିତି ଜନକା ଦେ। ଅର୍ଜୁନେ ମୟି କର୍ମ କୁର୍ବାଣେ ସର୍ବଲୋକମ କର୍ମ କରିଷ୍ୟତି ଇତି ଇତି ରଥା ମତ ଦୃଷ୍ଟନ୍ତି ନ ଜ୍ଞାତୋପି ଲୋକ କର୍ମ ତ୍ୟଜ୍ୟତ ପ୍ରତିଷ୍ୟତି ଇତି ଲୋକ ସଂଗ୍ରହ ଅଖ୍ୟାତମ ତତ୍ ଫଲମ। ଅର୍ଜୁନ ମୁଁ ଯଦି କର୍ମ ଛାଡ଼ିଦେବି ଲୋକ ବି କର୍ମ କରିବେନି, ତେଣୁ କର୍ମ ରକ୍ଷା ଏଇଟା କୁହାଯାଏ। ଲୋକ କର୍ମ ଛାଡ଼ିଦେବେ ନା, ଲୋକ କର୍ମ ଛାଡ଼ିଦେଲେ ଅସୁବିଧା କ'ଣ ହବ, ନିମ୍ନ ଅଧିକାରୀ କର୍ମ ଛାଡ଼ିଲେ ହଇରାଣରେ ପଡ଼ିବ, ଉଚ୍ଚ ଅଧିକାରୀ କର୍ମ ଛାଡ଼ିଲେ କିଛି ଅସୁବିଧା ନାହିଁ, କାରଣ ତାର ପୋଜିସନଟା ଅଛି। ଗୋଟେ ଅଫିସର ଚାକିରି ଛାଡ଼ିଲେ ତାର ଅସୁବିଧା ନାହିଁ, ତାର ପଇସାଟା ଅଛି। ଅଫିସରଟା ଚାକିରି ଛାଡ଼ିଦେଇକି ପିଅନ କାମ କଲେ ତାର ପଇସାଟା ଅଛି ନା, ତାର ପିଅନ ହେଲା ଅସୁବିଧା କ'ଣଟା ହେଲା, ଯଦି ଜଣେ ଲୋକଙ୍କର ପଇସା ଅଛି ତାଙ୍କର ଟ୍ୟୁସନ୍ କରୁଛନ୍ତି ଖୁସିରେ, ଛାଡ଼ିଦେଲେ ଜବ୍ ଛାଡ଼ିଦେଲେ ଟ୍ୟୁସନ୍ କଲେ କୋଚିଂ କଲେ, ଆଜି କୋଚିଂ ଗଲା ସେ କହିଲେ ମୁଁ କୋଚିଂ ଛାଡ଼ିଦେବି, ଏ କର୍ମ କିଏ ମୋର କରିବ, ତା ଖାଇବାକୁ ମିଳିବନି। ଉନ୍ନତ ଅଧିକାରୀ କର୍ମ ତ୍ୟାଗ କରିପାରିବେ, କର୍ମାଧିକାରୀ କର୍ମ ତ୍ୟାଗ କରିବେନି, କର୍ମାଧିକାରୀ କର୍ମ ତ୍ୟାଗ କଲେ ପେଟ ବି ପୋଷିପାରିବେନି। ଭଗବାନ ପୂର୍ବରୁ କହିଛନ୍ତି ଅର୍ଜୁନ ମୁଁ ଦେହ ରକ୍ଷା କରିବେନି, ଶରୀର ବି ଶରୀର ନିର୍ବାହ ବି କରିପାରିବେ, ଭଗବାନ ପାଇଁ କର୍ମ କର। ତୁମେ କହିଲ ନାଇଁ ସେ କ'ଣ ସେଟା ଯୋଉ ମାଧବେନ୍ଦ୍ର ପୁରୀ କାଣିକି କ୍ଷୀର ଦେଉଥିଲେ, ମୁଁ ମୋର ବସିକି ଭଜନ କରି ଭଗବାନ ମୋତେ ଆଣିକି ଦେବେ, ମାଧବେନ୍ଦ୍ର ପୁରୀ କ୍ଷୀର ଦେଇଥିଲେ ମୋତେ କାହିଁକି ଦେବେନି। ହଁ ଦେଖ ବାପା କରିକି ଦେଖ ଭଜନ, ତୁ କ୍ଷୀର କ'ଣ ତ ପାଣି ବି ମିଳିବନି ସେସବୁ, ସେଠୁ ମୁଛା ବଢିକି ତ ପ୍ରାଣ ଯିବ, କୋଉ ଭଗବାନ କିଏ ତୁ ସାହାଯ୍ୟ କରିବ। ତୁ ମାଧବେନ୍ଦ୍ରପୁରୀ ତାର ମୃଦୁବାର ମାଧବେନ୍ଦ୍ରପୁରୀ କିଭଳି ଭଜନ କରୁଥିଲେ ଯେ କୋଉ ସ୍ଥିତିରେ ଥିଲେ, ତୁମେ କହ ମୁଁ ସେଟା କରିବି, ତୁ ଅଧିକା ଢାଡ଼ା ନଦୀରେ କ'ଣଟା କରିବୁ, ସେଟା ଏମିତି କରିବି ସେମିତି କରିବି, ଏଟା ହବନି। ସେଟା ସନାତନ ଗୋସ୍ୱାମୀ ସେ ପରିକ୍ରମା କରୁଥିଲେ ଡେଲି ବ୍ରଜ, ଶୁଷ୍କ ରୁଟି ଚଣା ଖାଇକି ସେ ବୃନ୍ଦାବନ ଯାଇକି ପରିକ୍ରମା କରିକି ଆସୁଥିଲେ। ତୁମେ ତୁମେ ପାଞ୍ଚ ବେଳେ ଖାଇ ପରିକ୍ରମା କର, ତୁମେ ଦେଖିବ କହିବ ତମ ଗୋଡ଼ ହାତ ବିନ୍ଧିଲାଣି, ମୋ ମୁଣ୍ଡ ବିନ୍ଧିଲାଣି, ତୁମେ କେତେ ଚାରି ଦିନ କହିବ, ତାପରେ ବାବା ଛାଡ଼ି ଚୁଟି ଦେଇକି ପଡ଼େ ବସିବ। ଉନ୍ନତ ଅଧିକାରୀକୁ ଅନୁସରଣ କରିକି ତୁମେ କର୍ମ କରିପାରିବ ନାହିଁ, ଉନ୍ନତ ଅଧିକାରୀଙ୍କର ପଥ ଯୋଡ଼ା ଦେଇଛନ୍ତି ସେ ପଥର ଆମକୁ ଯିବାକୁ ପଡ଼ିବ। କାହିଁକି ସବୁବେଳେ ଗୋଟେ ଜିନିଷ ମନେ ରଖ, ଫିଲୋସଫି ତୁମେ ଦର୍ଶନଟା ଜାଣିଥାଅ, ସବୁ ତତ୍ଵ ଥାଉ, କିନ୍ତୁ ସବୁବେଳେ ଗୋଟେ ମନେ ରଖିବା ଦରକାର, ଆମ ଶରୀର ଚେତନାରେ ଆମେ ଅଛେ। ଏ ସ୍ୱର ଚେତନା ନାହିଁ ତାହେଲେ ମନଟା ଭଗବାନ ପାଖରେ ରହୁନି କାହିଁକି, ଆମର ଏତେ ପର କଥା ପର ଚିନ୍ତା ପର ନିନ୍ଦା ଯୋଉ ରାଗ ଦ୍ୱେଷଟା ଆସୁଛି କାହିଁକି, ତା ନା ଏଇଟା ଇଣ୍ଡିକେଟ୍ କରୁଛି ଆମ ସ୍ୱର ଚେତନାରେ ଅଛି, ତେଣୁ ଏଥିରୁ ଆମେ କେମିତି ମୁକ୍ତ ହେବେ ହେଲେ ତ ଆମେ ଭଗବାନଙ୍କ ଚରଣରେ ମତେ ରଖିବା ନା, ସେଥିପାଇଁ ଏଇଟା କହାର ନିଷ୍କାମ କର୍ମ କର ଏଇଭଳି ଭାବରେ କହ। ତା ସହିତ ଶ୍ରବଣ କୀର୍ତ୍ତନଟା ଖାଲି ଯେ ନିଷ୍କାମ କର୍ମ କରିବ ତା ନା, ତାତେ ଶ୍ରବଣ କୀର୍ତ୍ତନଟା ଚାଲୁ ରଖିଥିବ, ଯେ ଶ୍ରବଣ କୀର୍ତ୍ତନ ନ ରଖିପାରିଲ ପୁଣି କର୍ମାଶକ୍ତି ହେଇପାରେ, ରାଗଦୋଷ ଆସିଯାଇପାରେ। ସେଥିରେ ମନ୍ଦିର ଗୁଡ଼ାକର କ'ଣ, ମନ୍ଦିର ତ ସବୁ ଭଗବାନ କର୍ମ କରାହଉଛି, ପ୍ରଭୁଙ୍କ କର୍ମ କରାଯାଏ, ପୁଣି ଭାଗବତ କ'ଣ ପଡ଼ିବା ଦରକାର, ଭାଗବତ କ୍ଲାସ୍ ଟୁ ପାଇଁ କମ୍ପଲସରି ରଖା ହେଇଛି, ଏଇଥିପାଇଁ ରଖା ହେଇଛି। ଆଉ ଦେଖନ୍ତୁ ଯୋଉ ମଠ ଗୁଡ଼ାକର ସବୁ ଏଇଟା ନାହିଁ, ଆଉ କିଛି ନାହିଁ, ଖାଇ ପିଇ ଦେଇ ମାଡ଼ ପିଟି କଣ୍ଡା ଗଣ୍ଡଗୋଳ ଲାଗିବେ ସବୁ ଆରମ୍ଭ ହବ, କାହିଁକି ହରିଭଜନଟା ଚେତନାଟା ମେଣ୍ଟେନ୍ କରିପାରିବନି ତୁମେ, କେଉଁଟା ନିଷ୍କାମ କର୍ମ ଚେତନାଟା ମେଣ୍ଟେନ୍ କରିହବନି, ହରି ବାର ବାର ଭଗବାନ କଥା ନ ଶୁଣିଲେ ପାରିବନି। ସେଥିପାଇଁ ସେ କହିଲେ ଏବ କାର ଏଥିପାଇଁ କହିଛନ୍ତି କର୍ମଣେ ଏବ, କର୍ମ ସହିତ ଏବ କାର ସେ କହିଲେ ଯଜ୍ଞାଦି କର୍ମ ସହିତ ତୁମେ ଶ୍ରବଣ କୀର୍ତ୍ତନଟା ସବୁବେଳେ ରଖିବ, ଯଦି ନ ରଖିପାରିବ ତୁମେ ହବନି। ଦୁଇଟି ଜିନିଷକୁ ସେ ବହୁତ ଗୁରୁତ୍ୱ ଦେଇଛନ୍ତି, କାହିଁକି ଅର୍ଜୁନ ମୁଁ ଜାଣିଛି ତୁମେ ମୋର ସଖା ମୋର ପ୍ରିୟ ଭକ୍ତ, ତୁମର ଅଧିକାରଟା ସେଟା ନୁହେଁ ଯୁଦ୍ଧ କରିବା, କିନ୍ତୁ ତୁମେ ଯେହେତୁ ମୋର ସଖା ମୋର ପ୍ରିୟ ଆଉ ତୁମର ଆତ୍ମଦୃଷ୍ଟିଟା ରହିଛି, ଯଦି ଆତ୍ମଦୃଷ୍ଟି ନଥାନ୍ତା ତାହେଲେ ତୁମର ଦୟା କେମିତି ଦୟା ହବ କେମିତି ଆସୁଛି, ତୁମକୁ ଏତେ ଦ୍ରୌପଦୀ ହଇରାଣ କରୁଛନ୍ତି, ବନ ବନ ଭିତରେ ତୁମକୁ ଏତେ ହଇରାଣ କରୁଛନ୍ତି, ପୁଣି ତାଙ୍କ ଦୁଃଖରେ ତୁମେ ବି ସବୁ ଚିନ୍ତା କରୁଛ ସମସ୍ତେ କଥା, ଆମର ସଖା ମୋର ପ୍ରିୟ ମୁଁ ବୁଝିପାରୁଛି, କିନ୍ତୁ ଲୋକ ସଂଗ୍ରହ ପାଇଁ ତୁମକୁ କରିବାକୁ ପଡ଼ିବ। ତେଣୁ ଦୁଇଟି ଜିନିଷକୁ ସେ ବହୁତ ଗୁରୁତ୍ୱ ଦେଇଛନ୍ତି। ଅଜ୍ଞ ଲୋକ ତାଙ୍କର ଅଧିକାର ଓ ଆଚରଣ ତାତ୍ପର୍ଯ୍ୟ ନ ବୁଝି କର୍ମତ୍ୟାଗ ପୂର୍ବକ ପତିତ ହେବେ, ଅଜ୍ଞ ଲୋକଟା ତାଙ୍କର ଆଚରଣଟା ଆଉ କର୍ମ ଅଧିକାରଟା ବୁଝିପାରିବେନି। ଅଜ୍ଞ ଲୋକଟା ଯଦି ଗୋଟେ ଉନ୍ନତର ଆଚରଣଟାକୁ ଫଲୋ କଲା ସେ କଣ ହବ, ପଡ଼ିଯିବ ଆଉ, ସେ କରିପାରିବେନି ଅଜ୍ଞ ଲୋକଟା, ସେଥିପାଇଁ ସେ କଥା କହୁଛନ୍ତି। ବୁଝି ନ ପାରେ ଅଜ୍ଞ ଲୋକ ତାର ଅଧିକାର ଓ ଆଚରଣ ନ ବୁଝିପାରିଲେ କର୍ମତ୍ୟାଗ କଲେ ସେ ପତିତ ହବ। ଅଜ୍ଞ ଅଜ୍ଞ ଲୋକର ଶିକ୍ଷା ନିମିତ୍ତ ଅନେକ ସମୟରେ ଉଚ୍ଚ ଅଧିକାରୀ ବ୍ୟକ୍ତି କର୍ମାଚରଣ କରନ୍ତି, କିନ୍ତୁ ତା ବୋଲି ଯେ ସେମାନଙ୍କର ଅଧିକାର ସେଇଭଳି ଏଟା ମନେ କରିବା କର୍ତ୍ତବ୍ୟ ନୁହେଁ। କିନ୍ତୁ ଅନଧିକାରୀ ବ୍ୟକ୍ତି କର୍ମ ତ୍ୟାଗ କରିଲେ ତାର ଉନ୍ନତି ଉନ୍ନତ ଅଧିକାରୀ ବୋଲି ବିବେଚିତ କରା ଉଚିତ ନୁହେଁ। କେହି ଯଦି ଅନଧିକାରୀ ବ୍ୟକ୍ତି ସେ କର୍ମ ତ୍ୟାଗ କରିଦେଇଛି, ତା ତୁମେ ଭାବିବନି ସେ ଗୋଟେ ଉନ୍ନତ ଅଧିକାରୀ ବ୍ୟକ୍ତି ହେଲା, ସେ ଆଉ କିଛି କର୍ମ କରୁନି, କୁମଠ ମନ୍ଦିର ବହୁତ ବସି ଭଜନ ହରିକୃଷ୍ଣ ହରିକୃଷ୍ଣ କରୁଛି, ତୁମେ ଭାବିବ ଇଏ ଗୋଟେ ଉନ୍ନତ ଅଧିକାରୀ ହେଲା। କର୍ମ ନେଇବ ହଁ କଣ ଲେଖିଲେନି ମିଥ୍ୟାଚାର ଶୌଚ୍ୟ ହବନି, ସେଟା ଅଧିକାରଟା ବୃଦ୍ଧ ଜିନିଷ। ତୁମେ କର୍ମଟା ଛାଡ଼ ଦେଇ ତୁମେ କହିଦେବ ମୁଁ ଚବିଶ ଘଣ୍ଟା ଭଜନ କରିଦେବି, ଏଇଟା ହେଇପାରିବ। ତୁମର ଖାଲି ନିଜକୁ ନିଜେ ଷ୍ଟଡି କର, ତୁମର ରୁଚି ଆସକ୍ତିଟା ତୁମର ରୁଚିଟା କେଉଁଠି ରହୁଛି, ତୁମର ବିଷୟ ରୁଚି ରହିଛି, ସରଚେତନା ରୁଚି ରହିଛି, ଖାଇବା ପିଇବା ଧ୍ୟାନରେ ବେଶୀ ରହୁଛି, ତୁମେ ଏଇ ପ୍ରୋସେସରେ ଚାଲ। ତାହେଲେ ସ୍ୱାଭାବିକ ଭକ୍ତିରେ ତୁମ ଜଗତର କୌଣସି ବସ୍ତୁ ଆକର୍ଷଣ ଲାଗୁନାହିଁ, କେବଳ ଭକ୍ତିରେ ହିଁ ଜୀବନର ସର୍ବଶ୍ରେଷ୍ଠ ବୋଲି ଲାଗୁଛି। ମନ ମନ କହିଦେବନି, ଯେତେବେଳେ ବୈରାଗୀ ହେଉଛି ମନ କହୁଛି ଆଉ ସଂସାର କିଛି ନାହିଁ, ଚାଲ ଖାଲି ବସିକି ନାମ କରିବି, ସିଏ ଶୁଷ୍କ ବୈରାଗୀଟା ହବନି। ସେଥିପାଇଁ ଆମକୁ ଦିଆଗଲା ଚାଲ କର୍ମ କରି କରି ଭଗବାନଙ୍କୁ ପ୍ରାର୍ଥନା କର, ଶ୍ରବଣ କୀର୍ତ୍ତନ କର, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କର, ଭଗବାନଙ୍କ ସେବା ରୁହ, ପ୍ରଭୁ ଯେତେବେଳେ କୃପା କରିବେ ଆଚାର୍ଯ୍ୟମାନଙ୍କର କୃପା ଭଗବାନଙ୍କର କୃପାରେ ଧୀରେ ଧୀରେ ଆମେ କର୍ମାଶକ୍ତିରୁ ମୁକ୍ତ ହେଇକି ଆମ ଦାୟିତ୍ୱଟା ତାଙ୍କୁ ଦେଇଦେବା, ତାହେଲେ ତାଙ୍କର କରୁଣା ହେଲେ ଜଣେ ସର୍ବଚେତନାରୁ ରକ୍ଷା ପାଇକି ସେ ଜ୍ଞାନାଧିକାରୀ ସ୍ତରରେ ପଶିବ, ଜ୍ଞାନାଧିକାରୀ ସ୍ତରରେ ଯେତେବେଳେ ପଶିବ ସେତେବେଳେ ଭଜନ କରିବ, ଅପରାଧକୁ ସତର୍କ ହବ, ସେତେବେଳେ ମହତ୍ତର କୃପାଟା ମିଳିବ। ତାକୁ କନସିୟସ ଆସିଗଲା, ସେ ଗୋଟେ ଜୀବଟା କନସିୟସ ଚେତନଶୀଳକୁ ଆସିବ, ଜ୍ଞାନାଧିକାର ସ୍ତର କଣ ଗୋଟେ କନସିୟସ ଷ୍ଟେଜ, ସେଟା ତାର ଚେତନା ସବୁ କର୍ମଟା ତାର ବିଚାର କରି କାମଟା କରିବ, ଏମିତି ହୋମ୍ ସ୍କେଲ କରିବନି ସେ କିଛି। ତେଣୁ ଏଇ ପ୍ରସେସଟାକୁ ଦଉଛନ୍ତି, ଏବଂ ସେଥିପାଇଁ ଅର୍ଜୁନଙ୍କୁ କହିଲେ ଯେ ତୁମେ ଏଇଟା ପାଳନ କରିବ, ପାଳନ କରିବାକୁ ପଡ଼ିବ, ତୁମର ଅଧିକାରଟା ଉନ୍ନତ ଅଧିକାର, ମୋର ସଖା ମୋର ଭକ୍ତ, କିନ୍ତୁ ନିଚ ଅଧିକାର ଲୋକଙ୍କୁ ଯଦି ନ ଶିଖିବ ତୁମେ, ତାହେଲେ ସେ କଣ କରି କର୍ମ ତ୍ୟାଗ କରିବେ, ପତିତ ହେଇଯିବେ। ଆଉ ତୁମେ ଉଚ୍ଚ ଅଧିକାରୀ, ତୁମେ ଯେ ଯୁଦ୍ଧ କରିଦେଲେ ଯେ ତୁମେ ଗୋଟେ ଯୋଦ୍ଧା ହେଇଗଲ ନୁହେଁ, ଅର୍ଜୁନଙ୍କୁ ଯୋଦ୍ଧା ବୋଲି କେହି କୁହନ୍ତିନି, ଗୀତାରେ ଅର୍ଜୁନଙ୍କୁ ଯୋଦ୍ଧା ଭାବରେ କେବେ ପ୍ରେଜେଣ୍ଟ କରାଯାଏ, ମହାଭାରତ ଦୃଷ୍ଟିରେ ବାହାର ଲୋକମାନେ ଅର୍ଜୁନ ହେଉଛି ବଡ ଯୋଦ୍ଧା, କିନ୍ତୁ ଆମେ ଯୋଦ୍ଧା ହିସାବରେ ତାଙ୍କୁ ନଉନୁ, ଆମେ ତାଙ୍କୁ ଭକ୍ତ ହିସାବରେ ନଉଛୁ। ସେ ଯୋଦ୍ଧା କିନ୍ତୁ ଯୁଦ୍ଧର ଗୁଣ ମାନେ କଣ ଯୋଦ୍ଧାଙ୍କ ବୀରତ୍ୱର ଗୁଣଟାକୁ ଏଠି ପ୍ରକାଶ କରାଯାଏ, ତାଙ୍କ ଭକ୍ତତ୍ଵ ଗୁଣକୁ ପ୍ରକାଶ କରାଯାଇଛି, ସେ ଭଗବାନଙ୍କ ଉପରେ ନିର୍ଭର କରି ସବୁ କର୍ମ କରୁଥିଲେ। ଏଇଟାକୁ ଆମର ଭକ୍ତି ପଦ ତାଙ୍କୁ ଯୋଦ୍ଧା ଯୋଦ୍ଧା ବୋଲି କଣ ବାରମ୍ବାର ଲେଖା ହଉଛି, ନାଇଁ ହନୁମାନ କଣ ବଡ ଯୋଦ୍ଧା ନଥିଲେ, କଣ ହନୁମାନଙ୍କ ଯୋଦ୍ଧା ଭାବେ ପ୍ରେଜେଣ୍ଟ କରାଯାଏ, ଭକ୍ତ ଭାବରେ ରଖାଯାଇଛି, ସେ ଉନ୍ନତ ଅଧିକାରୀ, ସେ ଭଜନ କରି ଯୁଦ୍ଧ ନ କଲେ ବି ଭଜନ କରିପାରିବେ, ଯୁଦ୍ଧ କରି ଲୋକଙ୍କୁ ଶିଖଉଛନ୍ତି, ଏଇଟା ଭଗବାନଙ୍କର କହିବାର ଉଦ୍ଦେଶ୍ୟ। କାରଣ ଗୀତା ବହୁତ ସାଇଣ୍ଟିଫିକାଲି ବହୁତ ବୈଜ୍ଞାନିକ କୌଶଳ ବୈଜ୍ଞାନିକ ପଦ୍ଧତିରେ ଭଗବାନ କହିଲା ଭଳି କହିଛନ୍ତି, ମୁଖପାଣ୍ଡ ଗୋଟେ ଜୀବର ଉଦ୍ଧାର ପାଇଁ କଲ୍ୟାଣ ପାଇଁ କହିଛନ୍ତି ପ୍ରଭୁ, ଆଉ ହଠାତ୍ ତୁମେ ଅଧିକାର ଚେଞ୍ଜ କରି କିଛି କରିପାରିବନି, କେବଳ ଏଇଥିପାଇଁ ଏଇ ମନ୍ଦିର ମଠ ମନ୍ଦିର ସବୁ କରାଯାଇଛି। ଏଥିରେ ଦୁଇଟା ଜିନିଷ ରହିଲା, ନିଷ୍କାମ ଭାବରେ କର୍ମ କରିବା ତୁମର ଏଠି ଫେସିଲିଟି ଅଛି, ଶ୍ରବଣ କୀର୍ତ୍ତନ କରିପାରିବ, କରିକି ଧୀରେ ଧୀରେ ଭଗବାନଙ୍କୁ ପ୍ରାର୍ଥନା କରିବ, ଭଜନ କରିବ, ଶ୍ରବଣ କରିବ, ଧୀରେ ଧୀରେ ସର୍ବଚେତନାରୁ ତୁମର ଆସିବ ଆତ୍ମଜ୍ଞାନ, ଈଶ୍ୱରର ମୋର କାହା ସହିତ ରାଗ ନାହିଁ, ଦ୍ୱେଷ ନାହିଁ, ମୋର ଏ ଜଗତ ମଧ୍ୟ ଯିବାକୁ ପଡ଼ିବ, ଜୀବନ ଲକ୍ଷ୍ୟ ହେଉଛି ହରିଭଜନ, ତା କୌଣସି ଲୋଭ ଆସକ୍ତି ଆସିବନି, ତା ପ୍ରାକ୍ଟିକାଲି ମାଇଣ୍ଡର ଆଡଜଷ୍ଟମେଣ୍ଟ ନୁହେଁ, ଏଇଟା ଗୋଟେ ସ୍ୱାଭାବିକ ହେଇଯିବ, ମୁଁ ସମୟକୁ ନଷ୍ଟ କରିବିନି, ଯେତେ ପ୍ରକାର ତୁମେ ଟ୍ରେନିଂ ଦିଅ ଲୋକ କେବେ କରିପାରିବ, ସମୟ ନଷ୍ଟ କରନି, ଭୋଜନ କର, ଏଇଟା କାହିଁ ବେକାର ପର କଥା କହୁଛ, କାହିଁକି ଯେତେ ତୁମେ ଭକ୍ତ କହୁନା 20 ବର୍ଷ 50 ବର୍ଷ 100 ବର୍ଷ 60 ବର୍ଷ ହବନି, ତାଙ୍କୁ ଯେତେ ବୁଝେଇ ଦିଅନ୍ତୁ ସେଇ କଥା, ଏଇଟା କାହିଁ ପର କଥା ମୁଣ୍ଡ ପୁରୁଛ, କାହିଁ ଗସିପିଂ କରୁଛ, ଗୋଟେ ଶାନ୍ତିରେ ବସ, ଭୋଜନ କର, ତୁମେ କିଛି କାମ ନାହିଁ, ବସୁନା ଖାଲି ଟିକେ, କିଛି କହିବେ କର୍ମାଧିକାରୀ ଲେସ୍ ଦେନ୍ କର୍ମାଧିକାରୀ, ଗୋଟା ସବୁବେଳେ ପର କଥା, ତାପରେ ମୋବାଇଲ ଫୋବାଇଲ ସବୁବେଳେ ଗପିବା ଏଡିଟ୍ କରିବା କଣ କରିବେ ତାଙ୍କୁ, ଏଇଟା ତ ଆର୍ଟିଫିସିଆଲ ମାଇଣ୍ଡ ଆଡଜଷ୍ଟମେଣ୍ଟ ଯେତେ ତୁମେ କୋଷ ହେଇପାରିବେ, ସେଥିପାଇଁ ଏଇଟାକୁ ଦିଆଗଲା ନିଷ୍କାମ କର୍ମ କରି ଧୀରେ ଧୀରେ ବାହାର ସରଚେତନାରୁ ଆତ୍ମସ୍ଥିତିକି ପଳେଇ ଆସ, ସେତେବେଳେ ତୁମେ ଗୋଟେ ଭଗବାନ ଡାକିବ, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି ଜୟ ଗୀତା ଗୌର ପ୍ରମାଣ।